ଅବିଶ୍ରୟୀ ତମ ଆକ୍ଷେପେଇ, ଏଭଳି ଭାବରେ ଆକ୍ଷେପ କଲେ, ଅବିଶ୍ରୟୀ ତମ ଆକ୍ଷେପେଇ, ଏଭଳି ଭାବରେ ତାଙ୍କୁ ସମାଲୋଚନା ବା ତାଙ୍କୁ ଯେଉଁ ଆକ୍ଷେପର ଅର୍ଥ ହେଉଛି କ'ଣ ହେଉଛି, ଅପମାନ କଲେ, ତାକୁ ସହି କରିପାରିଲେ ନାହିଁ, ଅବିଶ୍ରୟୀ ଅବିଶ୍ରୟୀ ତମ ଆକ୍ଷେପେଇ କ୍ଷିପନ୍ ସଞ୍ଜନୟନ କଳିନି। ତେଣୁ ଏଇଭଳି ଭାବରେ ଭଗବାନ ପ୍ରଦ୍ୟୁମ୍ନ ଏଇ କଳିମ ବା ଯୁଦ୍ଧ କରିବା ପାଇଁ ତାଙ୍କୁ ଉତ୍ତେଜିତ କଲେ, କ୍ଷିପନ୍ ସଞ୍ଜନୟନ ସଞ୍ଜୟନ କଳିମ ଭର୍ସନା କରିକିରି ଏଇଭଳି ଭାବରେ ତାଙ୍କୁ ଭର୍ସନା କଲେ, ଯେଉଁ ଭର୍ସନାକୁ ସେ ସହ୍ୟ କରିପାରିଲେ ନାହିଁ। ସହ୍ୟ କରିବାଟା ବଡ଼ ଏତେ ସହଜ ଜିନିଷ ନୁହଁ ସହ୍ୟ କରିବାଟା। ତେଣୁ ଭଗବାନ ତେଣୁ ପ୍ରଦ୍ୟୁମ୍ନ ସେ ଜାଣନ୍ତି କିଭଳି ଯୁଦ୍ଧ କରାଯିବ, କ୍ଷତ୍ରିୟମାନଙ୍କୁ କିଭଳି ଆହ୍ୱାନ କରାଯିବ, ସେଇ ଅନୁସାରେ ସେ ଆହ୍ୱାନ କରୁଛନ୍ତି। ଯୁଦ୍ଧ ଯେମିତି ଆମେ ଦେଖୁଛେ ଭୌତିକ ଜଗତରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ହେଉଛି, ବିଭିନ୍ନ ଦେଶ ଦେଶମାନଙ୍କ ଭିତରେ ସବୁ ଯୁଦ୍ଧ ହେଉଛି। ଏଇ ଯେଉଁ ଯୁଦ୍ଧ ହେଉଛି ଏଇଟା କ'ଣ ପାଇଁ ହେଉଛି, ବିଭିନ୍ନ ପ୍ରକାର ସବୁ ଲୋକାଲ ଇଣ୍ଟରେଷ୍ଟ ସବୁ ନିଜ ନିଜର ସ୍ୱାର୍ଥ ପାଇଁ ସବୁ ଯୁଦ୍ଧ କରୁଛନ୍ତି। କିନ୍ତୁ ଯୁଦ୍ଧର ଆବଶ୍ୟକତା ରହିଛି, ଯୁଦ୍ଧ ଯେଉଁ ହେଉଛି ଆମର ଯେଉଁ କୁହାଯାଏ ଜନକର ଆମର ଜାତିର ଜନକ ମହାତ୍ମା ଗାନ୍ଧୀ ସେ କହିଲେ ଯୁଦ୍ଧର ଆବଶ୍ୟକତା ନାହିଁ, ନନ୍ ଭାଓଲେନ୍ସ ଅହିଂସା ଆଚରଣ କଲେ ସବୁବେଳେ ସେ ଭଗବତ ଗୀତାକୁ ଧରିଥିବେ, ଭଗବତ ଗୀତାକୁ ଧରିଥିବେ ଏବଂ ଭଗବତ ଗୀତାକୁ ନେଇକରି ସେ କହିବେ ଅହିଂସା। ଭଗବତ ଗୀତାରେ ଏକ ସମୟରେ ଅହିଂସା କୁହାଯାଇଛି, ହିଂସା ମଧ୍ୟ କୁହାଯାଇଛି। ଭଗବତ ଗୀତାରେ ଭଗବାନ ବାରମ୍ବାର ଭଗବତ ଗୀତା ଜ୍ଞାନ ଦେଲେ ହିଂସା କରିବା ପାଇଁ ଅର୍ଜୁନକୁ, ଅର୍ଜୁନ ଚାହୁଁଥିଲେ ଅହିଂସା, ପ୍ରଭୁ ଆମେ ଯୁଦ୍ଧ କରିବା ନାହିଁ, ଏଇଟା ଅନ୍ୟାୟ ହେବ, ଏଭଳି ହେବ ସେଭଳି ହେବ ସେଭଳି ହେବ, ପ୍ରଥମ ଅଧ୍ୟାୟରେ ସବୁ ପ୍ରକାର ସବୁ କହିଲେ, ବିଭିନ୍ନ ପ୍ରକାର ଯୁକ୍ତି ଦେଲେ। କିନ୍ତୁ ଭଗବାନ ସେ ଯୁକ୍ତି ସବୁ ଖଣ୍ଡନ କରିକିରି କହିଲେ ନା, ତୁମେ ଯୁଦ୍ଧ କର, ହିଂସା କର, ହିଂସାର ଆବଶ୍ୟକତା ରହିଛି, ଯୁଦ୍ଧ ହିଂସାର ଆବଶ୍ୟକତା କାହିଁକି ଅଛି, ନା ଧର୍ମ ସ୍ଥାପନ କରିବା ପାଇଁ, ଅଧର୍ମକୁ ନାଶ କରିବା ପାଇଁ, ଧର୍ମ ସ୍ଥାପନ କରିବା ପାଇଁ ହିଂସାର ଆବଶ୍ୟକତା ରହିଛି। ଅଧର୍ମ ବ୍ୟକ୍ତିମାନଙ୍କୁ ଯଦି ଯଦି ହିଂସା କରା ନଯିବ ତାହେଲେ ସେ ଅଧର୍ମ ବ୍ୟାପିବ, ତେଣୁ ଭଗବାନ ଆସନ୍ତି ଅଧର୍ମକୁ ନାଶ କରିବା ପାଇଁ, ଧର୍ମକୁ ସ୍ଥାପନ କରିବା ପାଇଁ, ସେଥିପାଇଁ ଯୁଦ୍ଧର ଆବଶ୍ୟକତା ରହିଛି। ଭଗବାନ ଦେଖିଲେ, ଭଗବାନ ଯେତେବେଳେ ଆସିଲେ 5000 ବର୍ଷ ତଳେ କେତେ ପ୍ରକାର କେତେ ଯୁଦ୍ଧ କରିଛନ୍ତି, ଅନେକ ଯୁଦ୍ଧ କଲେ, ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କଲେ, ଏମିତିକି ଅନ୍ତିମରେ ତାଙ୍କର ନିଜ ଜନକମାନେ ମଧ୍ୟ ସେ ତାଙ୍କ ଭିତରେ ଫାଇଟିଂ କରାଇଦେଲେ ଭଗବାନ। ଅବଶ୍ୟ ସେଇଟା ହେଉଛି ମାୟା, ମାୟା ଯୁଦ୍ଧ, ମାୟା ଯୁଦ୍ଧ କହିଲେ ପ୍ରକୃତରେ ସେ ଯେଉଁ ଯୁଦ୍ଧ ହେଇଥିଲା ସେଇଟା ପ୍ରକୃତ ନୁହଁ, ପ୍ରକୃତ କଥା ନୁହଁ। ଚୈତନ୍ୟ ଚର୍ଚ୍ଚାନ୍ତରେ ମହାପ୍ରଭୁ ସନାତନ ଗୋସ୍ୱାମୀ ସେ ଶିକ୍ଷା ଦେଇଛନ୍ତି, ଏଇଟା ହେଉଛି ମାୟା, ମାୟାମୟ ଲୀଳା ଭଗବାନଙ୍କର। ଯେଉଁମାନେ ଆସିଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, ଭଗବାନ ଧାମରୁ ସବୁ ଆସିଥିଲେ, ଦ୍ୱାରକାବାସୀମାନେ ସବୁ ଭଗବାନଙ୍କ ଧାମର ବାସୀ, ଦ୍ୱାରକା ଚିତ୍ ଜଗତରେ ଦ୍ୱାରକା ଧାମ ରହିଛି, ମଥୁରା ରହିଛି, ଦ୍ୱାରକା ରହିଛି ଏବଂ ଗୋଲୋକ ରହିଛି। ତେଣୁ ଏ ଦ୍ୱାରକାବାସୀମାନେ ସବୁ ଆସିଥିଲେ, ଦ୍ୱାରକାରୁ ଆସିଥିଲେ। ତେଣୁ ଅନ୍ତିମରେ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭାଗବତମରେ, ସେତେବେଳେ ଭଗବାନ ତାଙ୍କୁ କହିବେ ତୁମେ ଯାଅ, ଯେଉଁ ଭଗବାନଙ୍କ ବ୍ୟବସ୍ଥାରେ ମୁନି ଋଷିମାନେ ଯାଦବମାନଙ୍କୁ ଅଭିଶାପ ଦେଇଥିଲେ। ଗୋଟେ ଥର ଶାମ୍ବ କ'ଣ କରିଛନ୍ତି, ଶାମ୍ବ ହେଉଛନ୍ତି ଇଏ କାହାର ପୁତ୍ର, ଜାମ୍ବବତୀଙ୍କର ପୁତ୍ର ଶାମ୍ବ। ସବୁ ପତ୍ନୀଙ୍କର 10-10ଟି ପୁତ୍ର, ଗୋଟିଏ ଗୋଟିଏ କନ୍ୟା ହୋଇଥିଲେ, ଏସବୁ ଆସିବା ପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଶାମ୍ବ ଆଉ ଅନ୍ୟ ସବୁ ତାଙ୍କର ସମ ବୟସ ଯେଉଁ ରହିଛନ୍ତି ଯାଦବମାନଙ୍କୁ ନେଇକରି ଖେଳୁଥିଲେ। ଏବଂ ଆମେ ଆଗରୁ କହିଛେ ମୁନି ଋଷିମାନେ ସବୁବେଳେ ଦ୍ୱାରକା ନିକଟରେ ପିଣ୍ଡାରିକ କ୍ଷେତ୍ରରେ ସବୁବେଳେ ଥାଆନ୍ତି, ଏବଂ ନାରଦ ମୁନି ମଧ୍ୟ ସେଇଠି ଥାଆନ୍ତି। ନାରଦ ମୁନିଙ୍କ ଉପରେ ଯଦିଓ ଅଭିଶାପ ରହିଛି, ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବେ ନାହିଁ, ଦକ୍ଷ ତାଙ୍କୁ ଅଭିଶାପ ଦେଇଛନ୍ତି। କିନ୍ତୁ ନାରଦ ମୁନି ଭଗବାନ ଛାଡ଼ି କୁଆଡ଼େ ଯାଆନ୍ତି ନାହିଁ ଦ୍ୱାରକାରେ, ଭଗବାନ ତାଙ୍କୁ ପଠାଇଲେ ମଧ୍ୟ ତୁମେ ଆମକୁ ଯାହା ଯାଉଛୁ ଯାଇକି ସାଙ୍ଗେ ସାଙ୍ଗେ ପଳାଇ ଆସିବେ, ଭଗବାନ ଛାଡ଼ି ସେ ଯାଇପାରନ୍ତି ନାହିଁ କୁଆଡ଼େ। ସବୁବେଳେ ଭଗବାନଙ୍କ ସହିତ ବୁଲୁଥିବେ, ସବୁବେଳେ ରହୁଥିବେ। ଏସବୁ ଆମେ ଶୁଣିବା ଦ୍ୱାରା ଲୀଳାରେ ସବୁ ନାରଦ ମୁନିଙ୍କର ଅନେକ ଲୀଳା ସବୁ ରହିଛି ଭଗବାନଙ୍କ ସହିତ ସବୁ ବର୍ଣ୍ଣନା କରାଯିବ, ଆମେ ସବୁ ଶୁଣିବା ଦ୍ୱାରକା ଲୀଳାରେ। ତେଣୁ ସେଦିନ ସେମାନେ ସାମ୍ବ ଏବଂ ଅନ୍ୟ ସବୁ ରହିଛନ୍ତି, ତାଙ୍କର ଯେଉଁ ସମସ୍ତଙ୍କ ପତ୍ନୀଙ୍କର ଦଶ ଦଶଟି ପୁତ୍ର, ତେଣୁ ସେମାନେ ସବୁ ଖେଳୁଛନ୍ତି। ଖେଳିକରି ଏ ଭଗବାନଙ୍କ ବ୍ୟବସ୍ଥାରେ ଏଇଟା ହେଲା, ଭଗବାନ ବ୍ୟବସ୍ଥା କରିଦେଲେ। ତେଣୁ ଗୋଟେ ସାମ୍ବକୁ ସେମାନେ କ'ଣ କଲେ, ଗୋଟେ ନାରୀ ବେଶ ପକାଇଦେଲେ। ନାରୀ ବେଶ ପକାଇକରି ଅନ୍ୟମାନେ ସେ ମୁନି ଋଷିମାନଙ୍କୁ ଯାଇକରି କହିଲେ, ମୁନିବର ଇଏ ଯେଉଁ ବହୁତ ସୁନ୍ଦରୀ ସ୍ତ୍ରୀ ଜଣକ ରହିଛନ୍ତି, ତାଙ୍କର ଗର୍ଭରେ କ'ଣ ସନ୍ତାନ ଅଛି ସେ ଜାଣିବା ପାଇଁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କୁ କହିବା ପାଇଁ ତାଙ୍କୁ ଭୟ ଲାଗୁଛି ବା ଲଜ୍ଜା କରୁଛନ୍ତି, ଆପଣ ଟିକେ ଦୟାକରି କହିବେ କି ତାଙ୍କ ଗର୍ଭରେ କ'ଣ ଅଛନ୍ତି। ଯେତେବେଳେ କହିଲେ ମୁନି ଋଷିମାନଙ୍କୁ କ୍ରୋଧ ଆସିଲା, ଏମାନେ ଯଦି ଭଗବାନଙ୍କ ପୁତ୍ର ଏବଂ ସେମାନେ ହେଉଛନ୍ତି ଭଗବାନଙ୍କର ଭକ୍ତ, ତେଣୁ ତାଙ୍କ ପୁତ୍ରଙ୍କ ଉପରେ କେମିତି ସେ କ୍ରୋଧ କରିବେ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ, ଭଗବାନଙ୍କ ବ୍ୟବସ୍ଥାରେ ମୁନି ଋଷିମାନେ ତାଙ୍କ କ୍ରୋଧ କରିକି ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପ୍ରଥମ ଅଧ୍ୟାୟରେ, କୁହାଯାଇଛି କ'ଣ, ଏବଂ ପ୍ରଲବ୍ଧ ମୁନୟ। ଏହିଭଳି ଭାବରେ ମୁନିମାନଙ୍କୁ ଯେତେବେଳେ ତାଙ୍କୁ ସେ ଇଏ କଲେ, ବଞ୍ଚନା କରିବା ପାଇଁ ଚେଷ୍ଟା କଲେ, ତାହାନ ହେଉଛୁ କୁପିତାନୁପ, ତେଣୁ ସେମାନଙ୍କୁ ଏ କୋପ ପ୍ରକାଶ କରି କ୍ରୋଧ ପ୍ରକାଶ କରିକି ତାଙ୍କୁ ଏହିଭଳି ଭାବରେ କହିଲେ, ତାହାନ ହେଉଛୁ କୁପିତାନୁପ। ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ନୃପ ଏହିଭଳି ଭାବରେ ଭଗବାନ ଲୀଳା ବୁଝିବା ଏତେ ସହଜ ନୁହଁ, ଭଗବାନ ଲୀଳା। ତାହାନ ହେଉଛୁ କୁପିତାନୁପ, କ'ଣ ନା ଜନେଇଛନ୍ତି ବୋ ମନ୍ଦା, ଆରେ ମୂର୍ଖ, ସିଏ ଗୋଟେ ଜନ୍ମ ଦେବ, ଗୋଟେ କ'ଣ ଜନ୍ମ ଦେବ, କ'ଣ ମୁନିବର ନା ମୂଷଳ, ମୂଷଳ ମୂଷଳ ମାନେ କ'ଣ, ପୁଅ ନା କନ୍ୟା ନା କୁଳ ନାହାସ, ନା ତୋର ତମର କୁଳ ନାହାସ କରିବ, ସେଇଭଳି ମୂଷଳକୁ ଜନ୍ମ ଦେବ। ଏଭଳି ଭାବରେ ଯେତେବେଳେ କହିଲେ, ସାଙ୍ଗେ ସାଙ୍ଗେ ପିଲାମାନେ ସବୁ ଭୟ କରିଦେଲେ, ଭୟ କରିକିରି ତାଙ୍କର ଯେତେବେଳେ ବସ୍ତ୍ରକୁ ଖୋଲି ଦେଇଛନ୍ତି, ଦେଖିଲା ବେଳକୁ ଗୋଟେ ମୂଷଳ ବାହାରିଲା। ମୁନିମାନଙ୍କର କଥା କେବଳ ମିଥ୍ୟା ହେବ ନାହିଁ, ମୂଷଳ କେଉଁଠି ଆସିଲା, ମୂଷଳ ତ ନଥିଲା ସେଠି, କେଉଁଠି ଆସିଲା। ତେଣୁ ଇଏ କ'ଣ କଲେ, ପିଲାମାନେ ଡରି ଯାଇକରି ସାଙ୍ଗେ ସାଙ୍ଗେ ନେଇକି ଏକାଳ ସ୍କନ୍ଧରେ ଆସିବେ କଥା, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପିଲାମାନେ ଡରିକରି ଯାଇକରି ରାଜା ହେଉଛନ୍ତି କ'ଣ, ରାଜାଙ୍କ ନାଁ କଂସର ପିତା ଉଗ୍ରସେନ, ଉଗ୍ରସେନକୁ ଦେଲେ ଏହି ମୂଷଳ, ଏଇଭଳି ଭାବରେ ଏଇ ଘଟଣା କହିଦେଲେ ତାଙ୍କୁ। ଉଗ୍ରସେନ କୃଷ୍ଣକୁ କହିଲେ ନାହିଁ, କୃଷ୍ଣ କହିଲେ କାଳେ କ'ଣ ଅସୁବିଧା ହେବ କହିକିରି, ଭଗବାନ ଲୀଳା, ଭଗବାନ ନ କହିଲେ କ'ଣ ଭଗବାନ ଜାଣନ୍ତି ନାହିଁ ନା କ'ଣ, ସବୁକିଛି ଜାଣନ୍ତି ଭଗବାନ। ବେଦାହଂସନ୍ତି ତାହାନି ବର୍ତ୍ତମାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାନ୍ତୁ ବେଦନ କଷ୍ଟନ, ଭଗବାନ ଏମିତି କିଛି ନାହିଁ ଏ ଜାଣିନାହାନ୍ତି, ଭଗବାନ ଜାଣିପାରିଲେ ନାହିଁ। କୋଟି କୋଟି ବର୍ଷ ତଳେ ଗୌରମନ ପ୍ରଭୁ କେଉଁ ସମୟରେ ଆଖି ପତାକୁ ପକାଇଥିଲେ ସେଇଟା ବି ସେ କହିଦେବେ, ଭଗବାନଙ୍କ ଏଭଳି ସର୍ବଜ୍ଞତା ରହିଛି, ସବୁକିଛି ଜାଣିବେ, ଭବିଷ୍ୟତ ମଧ୍ୟ କ'ଣ ହେବ ସବୁ ଜାଣିଛନ୍ତି ଭଗବାନ। ତେଣୁ ଉଗ୍ରସେନ କିନ୍ତୁ କହିଲେ ନାହିଁ, ଭୀମଙ୍କୁ ଡକେଇବେ, ଭୀମଙ୍କୁ ଡକେଇକିରି ସେ କ'ଣ କଲେ ନା ସେ ଲୁହାକୁ ମୂଷଳକୁ ଘୋରି 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 କରିକିରି ଚୂର୍ଣ୍ଣ କରିଦେଲେ, ଚୂର୍ଣ୍ଣ କରିକିରି ଆଉ ଯେଉଁ ଛୋଟିଆ ଖଣ୍ଡ ଥିଲା ତାକୁ ଭୀମ ପକାଇଦେଲେ, ସେ ସମୁଦ୍ରରେ ଭାସିଲା, ଚୂର୍ଣ୍ଣ ସବୁ ଭାସିଲା, ଏଇ ଯେଉଁ ଖଣ୍ଡଟା ପକାଇଦେଲେ ତାକୁ ଗୋଟେ ମାଛ କିଳିଦେଲା, ଏଇ ଯେମିତି ପ୍ରଦ୍ୟୁମ୍ନ ଗୋଟେ ମାଛ କିଳି ଦେଇଥିଲା ସେଇଭଳି ଭାବରେ ଗୋଟେ ମାଛ କିଳି ଦେଇଥିଲା। ଏବଂ ଜରା ନାମକ ଶବର, ଏ ଯାହା ହଉ ଶବର ହଉ ଯିଏ ହଉ, ସିଏ ସେଇ ମାଛକୁ ଧରିକିରି ସେ ଲୁହାଟିକୁ ପାଇଲା, ସେ ଲୁହାରେ ସେ ଯେଉଁ ଧନୁସ୍ୱର କରିଥିଲା ସରରେ ମୁନ ତୀରରେ ସେଟାକୁ ଲଗେଇଥିଲା ଜରାସର। ମାଧ୍ୟାଚାର୍ଯ୍ୟ ତାଙ୍କ ଭାଷରେ କହିଛନ୍ତି, ଇଏ ଯେଉଁ ଥିଲେ ଭୃଗୁମୁନି, ଭୃଗୁମୁନି ଯିଏକି ଭଗବାନ ପରୀକ୍ଷା କରିବା ପାଇଁ ଯାଇକି ଭଗବାନ ପାଦଦେଶରେ ବକ୍ଷ ଦେଶରେ ପାଦ ପଦାଘାତ କରିଥିଲେ, ସେଇ ବର୍ତ୍ତମାନ ଜରା ରୂପରେ ଜନ୍ମ ହେଇଛନ୍ତି, ମାଧ୍ୟାଚାର୍ଯ୍ୟ ତାଙ୍କ ଭାଷରେ କହିଛନ୍ତି। ଯାହା ବି ହଉ, ଏଇଟାକୁ ସେଇ ସ୍ୱରରେ ଭଗବାନ ସବୁ ବିଦ୍ଧ କରିବେ, ଏ ପରେ ସବୁ ଆସିବେ କଥା। ତେଣୁ ଏଇ ଯେଉଁ ସବୁ ଚୂର୍ଣ୍ଣ ସବୁ ହେଇଗଲା, ଏ ସମୁଦ୍ରରେ ଭାସି ଭାସି ଯାଇକିରି ଗୋଟେ ଏରକା ନାମକ ବନ ଗୋଟେ ତିଆରି ହେଲା ପ୍ରଭାସ କ୍ଷେତ୍ରରେ, ପ୍ରଭାସ କ୍ଷେତ୍ର ଯେଉଁ ରହିଛି ଆମର ଯେଉଁ ରହିଛନ୍ତି କ'ଣ ସେ ମନ୍ଦିର ସୋମନାଥ ମନ୍ଦିର, ସେଇ ସୋମନାଥ ମନ୍ଦିର ନିକଟରେ ପ୍ରଭାସ କ୍ଷେତ୍ର ରହିଛି, ସେଇଠି ଯାଇକରି ଗୋଟେ ଏରକା ବନ ସୃଷ୍ଟି ହୋଇଗଲା, ଗୋଟେ ଘାସ ଭଳିଆ ରହିଛି, ଏରକା ଘାସ ହୋଇଗଲା ସେଇ ଚୂର୍ଣ୍ଣରୁ। ତେଣୁ ଏହିଭଳି ଭାବରେ ସେ ଉଗ୍ରସେନ ଭାବିଲେ ଆଉ କିଛି ହେବନି, କିନ୍ତୁ ମୁନିଙ୍କର ଅଭିଶାପ ଆଉ କେମିତି ହେବ। ତେଣୁ ଏକାଦଶ ବର୍ଣ୍ଣନା କରାଯାଇଛି, ଭଗବାନ ଯଦୁମାନଙ୍କୁ ଡାକିବେ, ଯଦୁମାନଙ୍କୁ ଡାକିକିରି ଯଦୁମାନ ମୁଖ୍ୟମାନ ଯେଉଁ ଶୈଳୀ ରହିଛନ୍ତି ତାଙ୍କୁ ଡାକିକିରି କହିବେ, ଦେଖ ତୁମ ଉପରେ ମୋତେ ନ କହିଲେ ମଧ୍ୟ ମୁଁ ଜାଣିଛି ତୁମ ଉପରେ ମୁନିମାନଙ୍କର ଅଭିଶାପ ରହିଯାଇଛି, ଯେଉଁ ଅଭିଶାପ ଖଣ୍ଡନ କରିବା ପାଇଁ ଆମକୁ ଯିବାକୁ ପଡ଼ିବ ପ୍ରଭାସ କ୍ଷେତ୍ର, ଡେରି କରିବା ନାହିଁ, ଶୀଘ୍ର ଯିବା ପ୍ରଭାସ କ୍ଷେତ୍ରରେ, ସେଠି ଯଜ୍ଞ କରିବା, ଦାନ କରିବା, ଏସବୁ କରିକିରି କଲେ ଆମେ ହୁଏତ ଏଇ ଯେଉଁ ରହିଛି ମୁନିମାନଙ୍କ ଅଭିଶାପରୁ ଆମେ ମୁକ୍ତ ହୋଇପାରିବା, ଏଇଭଳି ଭାବରେ ଖବର ଦେଲେ। ତେଣୁ ଦ୍ୱାରକାବାସୀମାନେ ସେମାନେ ସବୁ ବାହାରିଲେ, ସାଙ୍ଗେ ସାଙ୍ଗେ ବାହାରିଲେ ପ୍ରଭାସ କ୍ଷେତ୍ରକୁ, ରଥପଥ ତିଆରି କରି ସବୁ ରଥପଥ ରେଡ଼ି କରିକି ଚାଲିଲେ। ତେଣୁ ଏଇଟା କୁହାଯାଏ ତତ୍ତ୍ୱଟା ହେଉଛି କ'ଣ, ଦ୍ୱାରକାବାସୀମାନେ ଯେଉଁ ଥିଲେ ଦ୍ୱାରକାବାସୀମାନେ ସେଇଠି ରହିଲେ, କିନ୍ତୁ ଦ୍ୱାରକାବାସୀମାନଙ୍କର ଶରୀରରେ ଯେଉଁମାନେ ଦେବତାମାନେ ସବୁ ଆଶ୍ରୟ ନେଇଥିଲେ ସେମାନେ ସବୁ ଚାଲିଲେ। ଇଏ ହେଉଛି ମାନେ ଏଇଟା ହେଉଛି କନଫିଡେନ୍ସିଆଲ ଜିନିଷ ବା ଗୋପନୀୟ କଥା, ଏଇଟାକୁ ବର୍ଣ୍ଣନା କରାଯାଇନି ଭାଗବତମରେ, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ତେଣୁ ସେମାନେ ଗଲେ ପ୍ରଭାସ କ୍ଷେତ୍ରକୁ ଆସିକରି ସେଠି ଯଜ୍ଞ ଫଜ୍ଞ କଲେ, ଭଗବାନ ମଧ୍ୟ ଗଲେ, କୃଷ୍ଣ ବଳରାମ ମଧ୍ୟ ଗଲେ ତାଙ୍କ ସାଙ୍ଗରେ। ତେଣୁ କୃଷ୍ଣ ଏହିଭଳି ଭାବରେ ଯଜ୍ଞ ସବୁ କଲା ପରେ ବ୍ରାହ୍ମଣ ମହାନ ସବୁ ପ୍ରକାର ଦାନ ଧର୍ମ ସବୁ କଲେ, ବହୁତ ପ୍ରକାର ଦାନ ଧର୍ମ ସବୁ କରିକିରି ତାପରେ ତାଙ୍କୁ ବିଦାୟ, ତାଙ୍କଠାରୁ ପରମିଶନ ନେଇକିରି ବା ଅନୁମତି ନେଇକିରି ଏଇ ଯେଉଁ ଯଜ୍ଞରେ ଅବଶିଷ୍ଟ ଥିଲା ଯେଉଁ ଇଏ ସେ ଖାଦ୍ୟ ଗ୍ରହଣ କଲେ, ତା ସହିତ ବାରୁଣୀ ମଦିରା ମଧ୍ୟ ପାନ କଲେ, ବାରୁଣୀ ମଦିରା ପାନ କରିକିରି ସେମାନେ ସବୁ ମଦମତ୍ତ ହୋଇଗଲେ, ନିଶାଗ୍ରସ୍ତ ହୋଇଗଲେ, ତାଙ୍କ ଭିତରେ ଫାଇଟିଙ୍ଗ ହେଲା, ହିଂସା ହେଲା ତାଙ୍କ ଭିତରେ ମଧ୍ୟ। ଏବଂ ଭଗବାନ ଯେତେ ନିବୃତ୍ତ କଲେ ମଧ୍ୟ ଭଗବାନ ସବୁ ଜାଣନ୍ତି, ତେଣୁ ସିଏ ତାଙ୍କ ଭିତରେ ଯୁଦ୍ଧ କରିକି ସବୁ ମୃତ୍ୟୁବରଣ କଲେ। ଏ ଲୀଳାଟିକୁ ଭାଗବତମରେ ଯେଉଁ ରହିଛି ଏଇଟାକୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଲେ ସିନା, କିନ୍ତୁ ଆଉ ଗୋଟେ ଲୀଳା କହିଲେ ନାହିଁ, ଯେଉଁଟାକ ବୃନ୍ଦାବନବାସୀମାନଙ୍କୁ ଭଗବାନଙ୍କୁ ପଠାଇଲେ ତାଙ୍କ ଧାମକୁ, ଏଇ କିଛି ଗଣ୍ଡଗୋଳ ଫଣ୍ଡଗୋଳ କିଛି ନାହିଁ, ସେମାନଙ୍କୁ ତାଙ୍କ ସ୍ୱ ଶରୀରରେ ସେ ବିମାନ ଆସିଲା ଏବଂ ବିମାନରୁ ସେମାନେ ଗଲେ ଗୋକୁଳ ଗୋଲକ ଧାମକୁ ଗଲେ। ଏ ଭାଗବତ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଏଇଟା ବର୍ଣ୍ଣନା କରାଯାଇଛି, ଏଇଟା ଆଚାର୍ଯ୍ୟମାନେ ଟୀକାରେ କହନ୍ତି। କାହିଁକି କୁହାଗଲା ନା, ପରୀକ୍ଷିତ ମହାରାଜ ଯଦି ଶୁଣିବେ ଯେ ବୃନ୍ଦାବନବାସୀମାନଙ୍କୁ ଏମିତି ଆରାମରେ ପକ୍ଷ ପଠାଇଲେ ଆଉ ଯାଦବମାନଙ୍କୁ ଏଇଭଳି ଭାବରେ ଫାଇଟିଙ୍ଗ କରାଇଲେ ତାଙ୍କ ମନ ଦୁଃଖ ଭାବରେ, ସେଥିପାଇଁ ସୁଖଦୁଃଖ ସାଙ୍ଗେ କହିଲେ ନାହିଁ ଏ ଲୀଳାଟି। ଯେହେତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ହିଂସାର ଆବଶ୍ୟକତା ରହିଛି, ଶାନ୍ତି ସ୍ଥାପନ ପାଇଁ ହିଂସାର ଆବଶ୍ୟକ, ଯେଉଁମାନେ କ'ଣ ଅଧର୍ମ ରହିଛନ୍ତି ତାଙ୍କୁ ଦମନ କରାଯିବ, ଭଗବାନ ସେଥିପାଇଁ ସବୁ ନିୟମ କରିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଯମ ସଂଯମ ଦାମ ସଂଯମକାରୀମାନଙ୍କ ଭିତରେ ମୁଁ ହେଉଛି ଯମରାଜ, ଯେଉଁମାନେ କ'ଣ ଅଧର୍ମ ଆଚରଣ କରିବେ ତାଙ୍କ ପାଇଁ ସବୁ ଶାସ୍ତ୍ରୀୟ ବ୍ୟବସ୍ଥା କରାଯାଇଛି, ତାଙ୍କୁ ଦଣ୍ଡ ପ୍ରଦାନ କରାଯିବ ବା ତାଙ୍କ ଭିତରେ ଫାଇଟିଂ କରିକି ହିଂସା କରିକି ସେମାନେ ସବୁ ମୃତ୍ୟୁବରଣ କରିବେ। କଳିଯୁଗର ଅବସ୍ଥା ସେଇଆ ହେବ, କଳିଯୁଗରେ ବର୍ଣ୍ଣନା କରାଯାଇଛି ବହୁତ ଲୋକମାନେ କ'ଣ ଖାଇବାକୁ ପାଇବେ ନାହିଁ, ଏଭଳି ଭାବରେ ସବୁ ଅବସ୍ଥା ହେବ। ତେଣୁ ବହୁତ ସବୁ ଯୁଦ୍ଧ କରିବେ, ସବୁ ଆସିକିରି ଘର ବାର ଛାଡ଼ିକିରି ସବୁ ଗିରି କାହାଣୀରେ ସବୁ ଆଶ୍ରୟ ନେବେ, ସବୁ ରୁଟ୍ ତରାଜ କରିବେ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ହିଂସା ଆଚରଣ କରାଯିବ। ତେଣୁ ଇଏ ଭଗବାନ ଇଏ ଯେହେତୁ ଅସୁର ରହିଛି, ଭଗବାନ ସବୁବେଳେ ଅସୁରମାନଙ୍କୁ ବିନାଶ କରନ୍ତି, ଅସୁରମାନଙ୍କୁ ବିନାଶ କରିକିରି ଶାନ୍ତି ସ୍ଥାପନ କରନ୍ତି ଏବଂ ଯେଉଁମାନେ ତାଙ୍କର ଭକ୍ତ ରହିଛନ୍ତି ତାଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଏଇଥିପାଇଁ ଭଗବାନ ଆସିଲେ ପ୍ରଦ୍ୟୁମ୍ନ, ଆସିକରି ସମ୍ବରମ ଅଭେତ୍ୟ, ସମ୍ବର ନିକଟକୁ ଆସିଲେ, ସମ୍ବର ଆମେ କହିଥିଲୁ ପୂର୍ବରୁ କହିଥିଲୁ, ସମ୍ବର ଅର୍ଥ ହେଉଛି ନିଜେ ବରଣ କରିଛନ୍ତି, ମୃତ୍ୟୁକୁ ନିଜେ ବରଣ କରିଛନ୍ତି, ସମ୍ବର ନିଜେ ବରଣ କରିଛନ୍ତି ମୃତ୍ୟୁକୁ। ପ୍ରଦ୍ୟୁମ୍ନଙ୍କୁ ଯଦି ନ ଆଣିଥାନ୍ତେ ଏଇସବୁ ଘଟଣା ହେଇନଥାନ୍ତା। ଅବଶ୍ୟ ଭଗବାନଙ୍କ ଲୀଳା, ଭଗବାନ ଏଇଭଳି ଭାବରେ ସବୁ ବ୍ୟବସ୍ଥା କରିଛନ୍ତି, କିନ୍ତୁ ତଥାପି କଂସ, କଂସ ଦେଖନ୍ତୁ, କଂସ ଯଦି ଭଗବାନଙ୍କୁ ଡକେଇ ପଠେଇ ନଥାନ୍ତା ଅକୁରଙ୍କ ଦ୍ୱାରା, ତାହେଲେ ଭଗବାନ ଆସିନଥାନ୍ତେ ମଥୁରାକୁ। ଅକୁରଙ୍କ ଦ୍ୱାରା ପଠେଇଲେ ନେଇକିରି ସୁନାର ରଥ ତିଆରି କରିଥିଲେ, କେତେ ଉପଭୋଗ କରିବେ ସୁନାର ରଥକୁ, ଚାଲି ମଥୁରା ଦାଣ୍ଡରେ ସୁନାର ରଥରେ ସେ ଚାଲିବେ, ଏହିଭଳି ଭାବରେ ସୁନାର ରଥଟି କରିଥିଲେ। କିନ୍ତୁ ସୁନାର ରଥରେ ବସିବା ପୂର୍ବରୁ ନାରଦ ମୁନି ଆସି କହିଦେଲେ ଯେ ତୁମର ଏ ଦେବକୀଙ୍କର ଅଷ୍ଟମ ଗର୍ଭ, ଦେବକୀଙ୍କର ଅଷ୍ଟମ ଗର୍ଭ, ଇଏ କିଏ ହେଉଛନ୍ତି? ନନ୍ଦ ମହାରାଜ ପୁତ୍ର ପରା, ଇଏ ପ୍ରକୃତି ନନ୍ଦ ମହାରାଜ ପୁତ୍ର ନୁହଁ, ସେ ହେଉଛନ୍ତି ବସୁଦେବଙ୍କର ପୁତ୍ର। ତେଣୁ ଯାଇକିରି ଅକୁର ଆଣିକି ଆସିବେ, ତେଣୁ କଂସ ନିଜେ ମୃତ୍ୟୁକୁ ନିଜେ ବରଣ କରିକି ଆଣିଲେ। ସେଇଭଳି ଭାବରେ ସମ୍ବର ମଧ୍ୟ ସେଇଭଳି ଭାବରେ ସମ୍ବର ନିଜକୁ ନିଜକୁ ବରଣ କଲା ନିଜ ମୃତ୍ୟୁକୁ। ତେଣୁ ସହଚ ସମ୍ବର ମଭ୍ୟତୀୟ, ପ୍ରଦ୍ୟୁମ୍ନ କ'ଣ କଲେ, ସମ୍ବର ପାଖକୁ ଯାଇକରି ସଂଯୁଗାୟ ସମାବୟ ତାଙ୍କୁ ଆହ୍ୱାନ କଲେ। ଏ ଯେଉଁ ଆହ୍ୱାନ କଲେ, ଏଇଟାକୁ ଆହ୍ୱାନ ଶୁଣିକରି ଅବିଶ୍ୱାସ ତମାକ୍ଷେପେ, ସେ ସହ୍ୟ କରିପାରିଲେ ନାହିଁ। ଏ ଯେଉଁ ରହିଛନ୍ତି ସମ୍ବର, ଏଭଳି ଭାବରେ ତାଙ୍କୁ କହିଲେ, ନିନ୍ଦା କଲେ, ସେ ସହ୍ୟ କରିପାରିଲେ ନାହିଁ। ଯଦି ସହ୍ୟ କରିପାରିଥାନ୍ତେ ତାହେଲେ ତାଙ୍କୁ ଯୁଦ୍ଧ କରିବାକୁ ପଡ଼ିନଥାନ୍ତା, ସହ୍ୟ କରିପାରିଲେ ନାହିଁ। ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ଆଙ୍କର କଥା, ଯେଉଁ ରହିଛନ୍ତି ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ମଧ୍ୟ ସେହିଭଳି ଭାବରେ ମହାଭାରତ ଯୁଦ୍ଧରେ ପରାସ୍ତ ହୋଇକରି ସେ ଯାଇକରି ଲୁଚିକି ରହିଥିଲେ, ମାନସରୋବରରେ ଲୁଚିକି ରହିଥିଲେ, ବା ଗୋଟେ ହ୍ରଦର ନିକଟ ଲୁଚିକି ରହିଥିଲେ। ତେଣୁ ଆଉ ପାଣ୍ଡବମାନେ ସବୁ ଖୋଜିଲେ, କି ପାଇଲେ ନାହିଁ, ପାଇଲେ ନାହିଁ, ସେ ଜଳ ଭିତରେ ଲୁଚିକି ରହିଛନ୍ତି, କିଏ ଦେଖାଯିବ, କେମିତି ଜଣାପଡ଼ିବ ନାହିଁ। କିନ୍ତୁ ଏଇ ମହାଭାରତରେ ବର୍ଣ୍ଣନା କରାଯାଇଛି, ସିଏ ତାହା ପରେ କୌଣସି କାରଣ ଯଦି ଲୁଚି ଗଲାବେଳେ ଆଉ କେତେଜଣ ଦେଖିପାରିଲେ, ସେଇଟା ସେଇ ଲୁଚିଛନ୍ତି ବୋଲି ଦେଖିପାରିଲେ, ଭଗବାନ ବ୍ୟବସ୍ଥା। ତେଣୁ ସିଏ ଆସିକି ଯୁଧିଷ୍ଠିର ମହାରାଜଙ୍କୁ କହିଲେ, କହିଲେ ସେ ଜଳ ଭିତରେ ସେ ଲୁଚିଛନ୍ତି, ଇଏ ଯେଉଁ ରହିଛନ୍ତି କିଏ ଆମର ଯେଉଁ ଦୁର୍ଯ୍ୟୋଧନ ଲୁଚିଛନ୍ତି। ତେଣୁ ଏ କଥା ଯେତେବେଳେ ଜାଣିଲେ, ଭୀମ ତାଙ୍କୁ ଏଇଭଳି ଭାବରେ ଆକ୍ଷେପ କଲେ, ବହୁତ ପ୍ରକାର ନିନ୍ଦା ସୂଚକ କଥା କହିଲେ, ନିନ୍ଦା ସୂଚକ କଥା କହିଲେ, ଦୁର୍ଯ୍ୟୋଧନ ରହିପାରିଲେ ନାହିଁ, ପଳେଇ ଆସି ଜଳ ଭିତରେ ପଳେଇ ଆସିଲେ। ତେଣୁ ଇଏ ହେଉଛି ବୀର, ବୀରକୁ ଯେତେବେଳେ ଆହ୍ୱାନ କରାଯିବ ବା ନିନ୍ଦା କରାଯିବ, ସହିପାରିବ ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି, ତାପରେ ତ ଭୀମଙ୍କ ସହିତ ଯୁଦ୍ଧ ହେଲା, ଏସବୁ କଥା ସବୁ ରହିଛି, ତାଙ୍କ ଭିତରେ ମୃତ୍ୟୁବରଣ କଲେ, ତାପରେ ସେ କଥା ରହିଛି। କିନ୍ତୁ ମହାଭାରତରେ ଭଗବତ ଗୀତାରେ ଭଗବାନ କହିଛନ୍ତି, ଏଇ ଯେଉଁମାନେ ସମ୍ଭାବିତ ଚାକୃତି ମରଣାଗତିରିଚ୍ୟତେ, ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ତାଙ୍କୁ ଯଦି କିଛି ଅକୀର୍ତ୍ତି ହୋଇଗଲା ବା ତାଙ୍କୁ କିଛି ଯଦି ନିନ୍ଦା କରାଗଲା, ସେ ବରଂ ମୃତ୍ୟୁକୁ ଶ୍ରେୟ ମାନିବେ, କିନ୍ତୁ ନିନ୍ଦାକୁ ସହି କରିପାରିବେ ନାହିଁ। ଯେଉଁମାନେ ଯେତେ ଉନ୍ନତ ସ୍ତରରେ ଅଛନ୍ତି, ତାଙ୍କର ଅବସ୍ଥା ସେହିଭଳି ଭାବ, ସମ୍ଭାବିତ ଚାକୃତି ମରଣାଗତିରିଚ୍ୟତେ, ଭଗବତ ଗୀତାରେ ଭଗବାନ ଅର୍ଜୁନ କହୁଛନ୍ତି, ତୁମକୁ ଏହିଭଳି ଭାବେ ଚିନ୍ତା କରିବେ, ତୁମେ ସିନା ଚିନ୍ତା କରୁଛ ତାଙ୍କ ପାଇଁ ମଙ୍ଗଳ କରିବା ପାଇଁ, ତାଙ୍କ ପାଇଁ କରୁଣା କରିକିରି ବା କୃପା କରିକିରି ଯୁଦ୍ଧ କରିବ ନାହିଁ ଭାବୁଛ ସବୁ ଭାବରେ, କିନ୍ତୁ ଲୋକମାନେ ଅଲଗା ଚିନ୍ତା କରିବେ, ଲୋକମାନେ ଚିନ୍ତା କରିବେ, ଲୋକମାନେ ଚିନ୍ତା କରିବେ ଯେ ଇଏ ହେଉଛନ୍ତି ଗୋଟେ ନପୁଂସକ ବ୍ୟକ୍ତି, ନପୁଂସକ ବ୍ୟକ୍ତି ଆଉ ଯୁଦ୍ଧ କରିବା ପାଇଁ ପ୍ରକୃତିରେ ସେ ନପୁଂସକ ହୋଇଯାଇଥିଲେ। ଅର୍ଜୁନ ଯେତେବେଳେ ମା ଯାଇଥିଲେ ସ୍ୱର୍ଗକୁ ଯାଇଥିଲେ, ସେହି ସମୟରେ ସେ ଯେତେବେଳେ ଗୋଟେ ଗନ୍ଧର୍ବ ତାଙ୍କୁ ଶିକ୍ଷା ଦେଇଥିଲେ, ଗନ୍ଧର୍ବ ତାଙ୍କୁ ଶିକ୍ଷା ଦେଇଥିଲେ, ନୃତ୍ୟ ଶିକ୍ଷା ଦେଇଥିଲେ, ନୃତ୍ୟ ଗୀତ ଶିକ୍ଷା ସବୁ ଦେଇଥିଲେ ଗନ୍ଧର୍ବ ମାନେ ଯେତେବେଳେ ତୁରନ୍ତର, ତେଣୁ ସେ ସବୁ ଶିକ୍ଷା ପ୍ରାପ୍ତ ହୋଇଥିଲେ। କିନ୍ତୁ ସ୍ୱର୍ଗରେ ଥିଲାବେଳେ ଇନ୍ଦ୍ରଙ୍କର ପୁତ୍ର ସିଏ, ତେଣୁ ଇନ୍ଦ୍ରଙ୍କ ପାଖରେ ବସିଥିଲେ, ସେହି ସମୟରେ ସ୍ୱର୍ଗରେ ଯେତେ ସବୁ ଅପସରା ଅଛନ୍ତି ତାଙ୍କର ଯେତେ ଶ୍ରେଷ୍ଠ ଅପସରା ହେଉଛନ୍ତି ଉର୍ବଶୀ, ତେଣୁ ଉର୍ବଶୀଙ୍କର ନୃତ୍ୟ ସେ ଦେଖୁଥିଲେ, ଅର୍ଜୁନ ଦେଖୁଥିଲେ, ଅର୍ଜୁନ ନୃତ୍ୟ ଦେଖୁଥିଲେ, ଅର୍ଜୁନର ଭାବ ଥିଲା ଇଏ ହେଉଛନ୍ତି ମୋର ମା, କାହିଁକି ନା ଉର୍ବଶୀ ତାଙ୍କର ଚନ୍ଦ୍ରକୂଳରେ ଯେଉଁ ଆସିଛନ୍ତି ଚନ୍ଦ୍ରଙ୍କ ପୁତ୍ର କୁରୁରବା, ଚନ୍ଦ୍ରଙ୍କ ପୁତ୍ର ହେଉଛନ୍ତି ବୁଦ୍ଧ, ବୁଦ୍ଧଙ୍କ ପୁତ୍ର ହେଉଛନ୍ତି କୁରୁରବା, କୁରୁରବାଙ୍କ ପତ୍ନୀ ଥିଲେ ସେ ଉର୍ବଶୀ, ତେଣୁ ସିଏ ତାଙ୍କର ନୃତ୍ୟ ଯେତେବେଳେ ଦେଖୁଛନ୍ତି ସିଏ ଭାବୁଛନ୍ତି ସିଏ ହେଉଛନ୍ତି ମୋର ମା, ଏଇ ଭାବରେ ଦେଖୁଛନ୍ତି। କିନ୍ତୁ ଉର୍ବଶୀ ଭାବିଲେ ବୋଧେ ସିଏ ମୋତେ ଚାହୁଁଛନ୍ତି, ତେଣୁ ସେ ଗଲେ ତାଙ୍କ ପାଖକୁ, ଯେତେବେଳେ ଗଲେ ଅର୍ଜୁନ ତାଙ୍କୁ କହିଲେ ନା ଆପଣ ମୋର ମା, ଏଇଭଳି ଭାବରେ ଯେତେବେଳେ କହିଥିଲେ ଉର୍ବଶୀ ତାଙ୍କୁ ଅଭିଶାପ ଦେଇଥିଲେ ତୁମେ ନପୁଂସକ ହେଇଯା। ତେଣୁ ଏଇଭଳି ଭାବରେ ଇନ୍ଦ୍ର ଯେତେବେଳେ ଜାଣିଲେ ତାପରେ ସେ ଉର୍ବଶୀଙ୍କୁ ଅନୁରୋଧ କରିବାରୁ ଅର୍ଜୁନ ଗୋଟିଏ ବର୍ଷ ନପୁଂସକତ୍ଵ ଭୋଗ କରିବେ, ଏଇଭଳି ଭାବେ ବ୍ୟବସ୍ଥା ହୋଇଥିଲା। ତେଣୁ ସେ ଯେତେବେଳେ ଇଏ ହେଲେ ଅଜ୍ଞାତବାସ ରହିଥିଲେ ବିରାଟ ରାଜ୍ୟରେ, ଅର୍ଜୁନ ହେଇଥିଲେ ବୃହତ ନଳା ନପୁଂସକ ହେଇ ରହିଥିଲେ, ତେଣୁ ଭଗବାନ ମଧ୍ୟ ସେ କଥା କହିଲେ ଯୁଦ୍ଧରେ ତୁମେ ଯଦି ଯୁଦ୍ଧ ନ କରିବ ତୁମେ ସିନା ତାଙ୍କ ପାଇଁ ମନ ଦୁଃଖ କରିକିରି ଯୁଦ୍ଧ କରିବା ପାଇଁ ଚାହୁଁନ, ସେମାନେ ସବୁ ଭୋଗ କରନ୍ତୁ ଅଧର୍ମରେ ରହନ୍ତୁ ପଛେ ଭୋଗ କରନ୍ତୁ, ଆମେ ଯୁଦ୍ଧ କରିବାଟା ଅଧର୍ମ ହୋଇଯିବ ଏଇଭଳି ଭାବରେ କହୁଛ, କିନ୍ତୁ ଲୋକମାନେ ସେଇଟା ବୁଝିବେ ନାହିଁ। ଏ ଭୟା ବ୍ରଣା ଦୁର୍ବ୍ରତ ମତ୍ସ୍ୟ ତ ମହାରଥା ଜେସାଞ୍ଚତ ବହୁମତ ଭୂତ ଦାସ ଲାଘବନ ଅବାଚ ବାଦାନ ବଦିଛନ୍ତି, ଅବାଚ ବାଦାନ ବହୁନ ବଦିଛନ୍ତି ତଭାହିତା ନିନ୍ଦତ ତ ସାମର୍ଥ୍ୟ ତତେ ଦୁଃଖ ତରଣ କି, ଏଇଭଳି ଭାବରେ ତୁମକୁ ନିନ୍ଦା କରିବେ। ଆଉ ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ନିନ୍ଦାଟା ମରଣ ଠାରୁ ଆହୁରି ଶ୍ରେୟସ୍କର ସେମାନେ ଭାବିବେ, କହିଲେ ମୃତ୍ୟୁଟା ବରଂ ଶ୍ରେୟସ୍କର, ମୁଁ ନିନ୍ଦା ସହ୍ୟ କରିପାରିବି ନାହିଁ। ତେଣୁ ଏଇଭଳି ଭାବରେ ସମ୍ବର ଏତେ ଯିଏ ଯେତେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କର ସେତେ ମହାନ ଏସବୁ ଅଧିକାର ରହିଛି, ଅଭିମାନ ତ ସବୁ ଗର୍ବ ପର୍ବ ସବୁ ଅଧିକାର ସବୁ ରହିଛି, ତେଣୁ ସେ ନିନ୍ଦା ସହ୍ୟ କରିପାରିବେ ନାହିଁ। ନିନ୍ଦାଟା ଆମର କଥା ହେଉଛି ଆମର ପ୍ରକୃତରେ ଯେଉଁ ରହିଛି, ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କ ପାଇଁ ଆମେ ଅନ୍ୟମାନଙ୍କୁ ନିନ୍ଦା କରିବା ନାହିଁ। ଆମେ ସବୁଦିନ ସକାଳେ କହୁଛେ, ପ୍ରଥମ ନମ୍ବର ପରାଧ ହେଉଛି ଯେଉଁମାନେ ଭଗବାନଙ୍କ ନାମ ପ୍ରଚାରରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କୁ ନିନ୍ଦା କରିବା, ଏଇଟା ହେଉଛି ଆମର କର୍ତ୍ତବ୍ୟ। କିନ୍ତୁ ଅନ୍ୟମାନେ ଯେତେବେଳେ ଆମେ ନିନ୍ଦା କରିବେ ଆମେ ସେଇଟା ସହିବା, ଏଇଟା ହେଉଛି ଆମର ବୈଷ୍ଣବର କର୍ତ୍ତବ୍ୟ ହେଉଛି ଏଇଟା। ସେ କାହାକୁ ନିନ୍ଦା କରିବେ ନାହିଁ, କିନ୍ତୁ ଅନ୍ୟମାନେ ଯେତେବେଳେ ତାଙ୍କୁ ନିନ୍ଦା କରିବେ ସେ ସେଇଟାକୁ ସହିବେ। କିଭଳି ସହିବେ ନା ଏଇଟାକୁ ଉଦାହରଣ ଦିଆଯାଇଛି, ଭାଗବତ ଏକା ସ୍କନ୍ଧରେ ଉଦ୍ଧବ କହିଛନ୍ତି ଭଗବାନଙ୍କୁ, ଭଗବାନ କହିଲେ ତାକୁ ଶିକ୍ଷା ଦେଉଛନ୍ତି ସହିବ ନିନ୍ଦା ସ୍ତୁତି ତୁଲ୍ୟ ନିନ୍ଦା ସ୍ତୁତି ମୌନି, ଆମକୁ ଯେମିତି ସ୍ତୁତି କଲେ ଆମକୁ ପ୍ରଶଂସା କଲେ ଯେମିତି ଭାବରେ ଆମକୁ ବହୁତ ଆନନ୍ଦ ଲାଗୁଛି, ସେଭଳି ଭାବରେ ଆମକୁ ଆନନ୍ଦ ଲାଗିବା କଥା ନୁହଁ। ଆଉ ନିନ୍ଦା କଲେ ଆମକୁ ବହୁତ ଖରାପ ଲାଗୁଛି, କିନ୍ତୁ ଆମେ ନିନ୍ଦାରେ ବା ସ୍ତୁତିରେ ସମାନ ରହିବା। ଆମକୁ ଯଦି ସ୍ତୁତି କରାଗଲା ପ୍ରଶଂସା କରାଗଲା ଆମେ ସେ ପ୍ରଶଂସାକୁ ଗ୍ରହଣ କରିବା ନାହିଁ, ଆଉ ଯେତେବେଳେ ନିନ୍ଦା କରାଯିବ ସେତେବେଳେ ସେ ନିନ୍ଦାକୁ ଗ୍ରହଣ କରିବା ନାହିଁ। ବୁଦ୍ଧଦେବଙ୍କ ବିଷୟରେ କୁହାଯାଏ, ବୁଦ୍ଧଦେବଙ୍କୁ ଜଣେ ଆସିକରି ତାଙ୍କୁ ବହୁତ ଗାଳି କଲେ, ଗାଳି କଲେ ସେ ଚୁପଚାପ କିଛି ରହିଲେ କିଛି କହିଲେ ନାହିଁ। ତାପରେ ସେ ଲୋକ ଯେ ଗାଳି କଲା ସେ ଚାଲିଗଲା ପରେ ଅନ୍ୟ ଜଣେ ପଚାରିଲେ ବୁଦ୍ଧଦେବଙ୍କୁ, ଆପଣ ସେ ଗାଳି କଲେ ଆପଣ କିଛି କହିଲେ ନାହିଁ, ନା ମୋତେ ସେ ଗାଳି କଲେ ସିନା ମୁଁ କିନ୍ତୁ ତାକୁ ଗ୍ରହଣ କଲି ନାହିଁ, ସେ ମୋତେ ଗାଳି ଦେଲେ କିନ୍ତୁ ମୁଁ ତାକୁ ଗ୍ରହଣ କଲି ନାହିଁ। ଏଇଭଳି ଭାବେ ବୈଷ୍ଣବର ବ୍ୟବହାର ହେଉଛି ଏଇଟା, କର୍ତ୍ତବ୍ୟ ହେଉଛି ଏଇଟା, ସେ ଅନ୍ୟ କାହାକୁ ନିନ୍ଦା କରିବ ନାହିଁ କିନ୍ତୁ ସେ ନିନ୍ଦାକୁ ସହିବ। ଏଇଟା ଉଦ୍ଧବ ପଚାରିଲେ ଭଗବାନ, ଏକାଦଶ କେନ୍ଦ୍ର ବର୍ଣ୍ଣନା କରାଯାଇଛି, ପଚାରିଲେ ପ୍ରଭୁ ଏ ନିନ୍ଦାକୁ ସହିବା ତ ସହଜ ଜିନିଷ ନୁହଁ, କେମିତି ଆମେ ନିନ୍ଦାକୁ ସହିବା। ତେଣୁ ଭଗବାନ ଏକାଦଶ କେନ୍ଦ୍ର 23 ଅଧ୍ୟାୟରେ ଗୋଟେ ବ୍ରାହ୍ମଣର ଉଦାହରଣ ଦେଇଛନ୍ତି, ବ୍ରାହ୍ମଣର ଉଦାହରଣ ଦେଇଛନ୍ତି। ବ୍ରାହ୍ମଣ ଉଜ୍ଜୟିନୀର ବ୍ରାହ୍ମଣ, ସିଏ ଉଜ୍ଜୟିନୀର ବ୍ରାହ୍ମଣ ବହୁତ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ସେ ଯେତେବେଳେ ବହୁତ କୃପଣ ଥିଲେ, ପଇସା ପତ୍ର କିଛି ଖର୍ଚ୍ଚ କରୁନଥିଲେ, ତାଙ୍କର ପତ୍ନୀ ତାଙ୍କର ପିଲା ଛୁଆ ସବୁ କ'ଣ କଲେ ଏବଂ ଅନ୍ୟମାନେ ମଧ୍ୟ ତା ସବୁ ଇଏ କରି ତାକୁ ସବୁ ଧନ ସବୁ ନେଇଗଲେ, ଛିନ୍ନ ଛାଡ଼ିକି ନେଇଗଲେ, ସବୁ ଦରିଦ୍ର ହୋଇଗଲେ। ଦରିଦ୍ର ହୋଇଗଲା ପରେ ସେ ଗୋଟେ ଭିକାରୀ ହେଲେ। ତାଙ୍କର ଯେଉଁ ଗୀତ ଗାନ କରିଛନ୍ତି ସେଇ ଗୀତକୁ ଭାଗବତ ବର୍ଣ୍ଣନା କରାଯାଇଛି, ଭଗବାନ ନିଜେ ଉଦ୍ଧବକୁ ସେ ଜ୍ଞାନକୁ ଦେଇ ସେଇ ଗୀତକୁ ବର୍ଣ୍ଣନା କରିଛନ୍ତି। ଏବଂ ଆମର ଚୈତନ୍ୟ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ ସେଇ ଗୀତକୁ ଗାନ କରି ଯାଉଥିଲେ ବୃନ୍ଦାବନକୁ, ଏସବୁ ରହିଛି। ତେଣୁ ଏକାଦଶ ସ୍କନ୍ଦ 23 ଅଧ୍ୟାୟରେ ସେଇଟା ସେ ବର୍ଣ୍ଣନା କରାଯାଇଛି। ତାଙ୍କୁ ସବୁ ପ୍ରକାର ନିନ୍ଦା କରାଯାଉଥିଲା, କିଏ ତାଙ୍କ ଉପରେ ଛେପ ପକାଇ ଦେଉଥିଲେ, କିଏ ତାଙ୍କୁ ଡେଣ ମାରୁଥିଲେ, କିଏ ତାଙ୍କୁ ଅଗ୍ନି ପକାଇ ଦେଉଥିଲେ, ଏଇଭଳି ଭାବରେ ସବୁ କରୁଥିଲେ। କିନ୍ତୁ ସେ ସବୁ କିଛି ସାହି କରୁଥିଲେ। ଏଇଭଳି 123 ଅଧ୍ୟାୟରେ ବର୍ଣ୍ଣନା କରିଛି, ସେ ଶୋକଟି ବର୍ଣ୍ଣନା କରିଛନ୍ତି, କେତେ ସବୁ କେତେ ଗୀତ ରହିଛି ତାଙ୍କ ଭିତରେ, ତା ଦେହରେ ସେ କଥାଟି କହିଛନ୍ତି। କହିଲେ ନାୟଂ ଜନମେ ସୁଖ ଦୁଃଖ ହେତୁ, ସେ କହୁଛନ୍ତି ଆୟଂ ଜନ ଇଏ ମୋର ସୁଖ ଦୁଃଖର ହେତୁ ଇଏ ନୁହଁ, ନାୟଂ ଜନମେ ସୁଖ ଦୁଃଖ ହେତୁ ନ ଦେବତାତ୍ମା ଗ୍ରହ କର୍ମ କାଳ, ବା ଦେବତାମାନଙ୍କ ଦ୍ୱାରା ଆମେ ଭୋଗ କରୁଛେ ଦୁଃଖ ଭୋଗ କରୁଛେ ତା ନୁହଁ, ବା ସୁଖ ଭୋଗ କରୁଛେ ତା ନୁହଁ, ନ ଦେବତା ବା ଗ୍ରହ ଦେବତା ଗ୍ରହ ବା ଅନ୍ୟ ଗ୍ରହର ଯେଉଁ ରହିଛି ନା ଶନି ଗ୍ରହ ଏଥିରୁ ବିଭିନ୍ନ ପ୍ରକାର ରହିଛି ବୋଲି କୁହାଯାଏ, ବା କର୍ମ ଆମେ ଯେଉଁ କର୍ମ କରୁଛେ କର୍ମଫଳ ନା, ବା ସମୟର ପ୍ରଭାବରେ କାଳ ପ୍ରଭାବରେ ଆମେ ଭୋଗ କରୁଛେ ନା, ତାହେଲେ କ'ଣ ପାଇଁ ତୁମେ ଭୋଗ କରୁଛ ନା, ମନ ପରମ କାରଣ ମା ମନଦି, ଏହି ସବୁର କାରଣ ହେଉଛି ଆମର ମନ। ମନ ପରମ କାରଣ ମା ମନଦି ସଂସାର ଚକ୍ରଂ ପରିବର୍ତ୍ତେଯ, ତେଣୁ ଏହି ମନ ଦ୍ୱାରା ଆମେ ସଂସାର ଚକ୍ରରେ ଉନ୍ନତ କରିଚାଲିଛୁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ 15 ଅଧ୍ୟାୟରେ ମନ ଷଷ୍ଠାନେନ୍ଦ୍ରିୟାଣି ପ୍ରକୃତି ସ୍ଥାନୀ କରସଦି, 18 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ମନ ଆମେ ମନ ପାଇଁ ଆମେ ଭୌତିକ ଜଗତ ଘୁରି ବୁଲୁଛେ, ମନ ଷଷ୍ଠାନେନ୍ଦ୍ରିୟାଣି ପ୍ରକୃତି ସ୍ଥାନୀ କରସଦି, ତେଣୁ ଏହିଭଳି ଭାବରେ ଯିଏ ତାଙ୍କୁ ଯେତେ ନିନ୍ଦା କଲେ ମଧ୍ୟ ସେ ସବୁ ସହୁଥିଲେ। ଏ ବୈଷ୍ଣବର କର୍ତ୍ତବ୍ୟ ହେଉଛି ଏଇଟା, ସେ କାହାକୁ ନିନ୍ଦା କରିବ ନାହିଁ କିନ୍ତୁ ସବୁ ନିନ୍ଦାକୁ ସେ ସହିବେ। ସେହିଭଳି ଭାବରେ ଆମେ ଦେଖିବା ଋଷଭଦେବ, ଭଗବାନଙ୍କ ଜଣେ ଅବତାର, ସେ ଋଷଭଦେବ, ଋଷଭଦେବ ଭଗବାନଙ୍କର ଅବତାର, କିନ୍ତୁ ସିଏ ଯେତେବେଳେ ସନ୍ନ୍ୟାସ ଗ୍ରହଣ କଲେ ତାଙ୍କର ପୁତ୍ର ହେଉଛନ୍ତି 100 ପୁତ୍ର ତାଙ୍କର ଥିଲେ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ, ଭରତ ଯାହାଙ୍କୁ ଏଇ ସାମ୍ରାଜ୍ୟକୁ ସେ ପ୍ରଦାନ କଲେ, ଯାହାଙ୍କ ନାମ ଅନୁସାରେ ଆମର ଦେଶ ହେଉଛି ଭାରତବର୍ଷ, ତା ପୂର୍ବରୁ ଦେଶର ନାମ ଥିଲା ଅଜନାଳ ବର୍ଷ। ତେଣୁ ଭରତ ମହାରାଜ ଏଇଠିକୁ ଶାସନ କଲେ, ତାଙ୍କ ନାମ ଅନୁସାରେ ଦେଶର ନାମ ହେଲା ଭାରତବର୍ଷ। ତେଣୁ ଇଏ ରାଜା ଭଗବାନ ଋଷଭଦେବ, ସିଏ ଭଗବାନଙ୍କର ଅବତାର ଋଷଭଦେବ, ସିଏ ଅବଧୂତ ବେଶରେ ରହୁଥିଲେ, ଅବଧୂତ ବେଶରେ ରହୁଥିଲେ, ଯଦିଓ ସେ ଭଗବାନ ଏବଂ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ଏଭଳି ଅବଧୂତ ବେଶ ହେଇଗଲେ କେହି ଚିହ୍ନିପାରିଲେ ନା ଇଏ ହେଉଛନ୍ତି ଭଗବାନ ବୋଲି, ଋଷଭଦେବ ବୋଲି, ବା ରାଜା ଋଷଭଦେବ, ସମ୍ରାଟ ଋଷଭଦେବ ବୋଲି କେହି ଜାଣିପାରିଲେ ନାହିଁ। ତେଣୁ ବହୁତ ପ୍ରକାର ବ୍ୟକ୍ତି ଅଛନ୍ତି, ବହୁତ କ'ଣ ନୃଶଂସ ବ୍ୟକ୍ତି ସବୁ ରହିଛନ୍ତି, ସେ ତାଙ୍କୁ ଦେଖିଲେ କିଏ ତାଙ୍କୁ ପରିସ୍ରା କରିଦିଏ, କିଏ ତାଙ୍କୁ ଛେପ ପକାଇ ଦିଏ, କିଏ କ'ଣ ସବୁ କରିଦିଏ, ଏଇଭଳି ଭାବରେ ସେ ତାଙ୍କଠାରୁ ମୁକ୍ତ ହେବା ପାଇଁ, ସେ ମାନେ ସେ ଡିଷ୍ଟର୍ବାନ୍ସ ମୁକ୍ତ ହେବା ପାଇଁ ସେ କ'ଣ କରନ୍ତି, ଭଗବାନ ଋଷଭଦେବ ତାଙ୍କ ଶରୀରରେ ନିଜର ମଳକୁ ଗୋଳି ପକାନ୍ତି, ନିଜର ମଳକୁ ଦେଖିଲେ ଆଉ କେହି ଆସିବେ ନାହିଁ, ସେ ପଳେଇ ଦୂର ଦୂର ହୋଇକି ପଳେଇଯିବେ। କିନ୍ତୁ ବର୍ଣ୍ଣନା କରିଛି ସେ ଯେଉଁ ମଳକୁ ଗୋଳନ୍ତି ନିଜ ଦେହରେ ଶରୀରରେ, ସେ ମଳର ଏଭଳି ସୁଗନ୍ଧି ରହିଛି, ମଳ ଚନ୍ଦନ ଭଳି ବାସ ହେଉଥିଲା ଏବଂ 10 ଯୋଜନ ଧରି ବାସ ହେଉଥିଲା। 10 ଯୋଜନ କହିଲେ 80 ମାଇଲ ବା 120 କିଲୋମିଟର ଧରିକି ସେ ବାସ ହେଉଥିଲା, ସୁବାସ ଲୋକମାନେ ଜାଣିପାରନ୍ତି କେଉଁଠୁ ଆସୁଛି, କିନ୍ତୁ ଯେଉଁମାନେ ମନୁଷ୍ୟ ମାନେ ତତ୍ତ୍ୱବିତ୍ ମାନେ ସେମାନେ ଜାଣନ୍ତି ଇଏ ଋଷଭଦେବଙ୍କର ମଳରୁ ଏ ସୁଗନ୍ଧି ଆସୁଛି, ଭାଗବତ ବର୍ଣ୍ଣନା କରାଯାଇଛି ଏଭଳି ରହିଛି। ତେଣୁ ଇଏ ହେଉଛି ବୈଷ୍ଣବର କର୍ତ୍ତବ୍ୟ। ସେ ସବୁ ନିନ୍ଦାକୁ ସହିବେ ସିଏ। ଭଗବାନ ମଧ୍ୟ ସେ କଥା କହିଲେ, ଅମାନିନା ମାନ ଦେନ, ଆମେ ମାନ ଦାବି କରିବା ନାହିଁ, ଆମେ ମାନ ଦାବି ନ କରିକି ସମସ୍ତଙ୍କୁ ମାନ ପ୍ରଦାନ କରିବା। ତେଣୁ ଏ ଯେଉଁ ନିନ୍ଦାକୁ ସହିବା ଏତେ ସହଜ ଜିନିଷ ନୁହଁ, ନିନ୍ଦାକୁ ସହିବା। କିନ୍ତୁ ଆମର ଆବଶ୍ୟକତା ହେଉଛି ଯେ ଆମେ ଏ ନିନ୍ଦାକୁ ସହିବା। ତୁଲ୍ୟ ନିନ୍ଦା ସ୍ତୁତି ମନେ ଭାବୁଛି, ତ ଭଗବାନ ମଧ୍ୟ କହିଲେ ସେଇଟା, ଆମେ ଯେମିତି ପ୍ରଶଂସା କଲେ ଆମେ ଯେମିତି ବହୁତ ଆନନ୍ଦିତ ହୋଇଯାଉଛେ, ଏବଂ ନିନ୍ଦା କଲେ ଆମକୁ ବହୁତ କଷ୍ଟ ଲାଗୁଛି, ଆମେ ସହିପାରୁନାହିଁ, ଆମେ ଚିନ୍ତା କରୁଛୁ ଏମିତି କହିଲା, ସେମିତି କହିଲା, ସେମିତି କହିଲା, ଏଭଳି ଭାବରେ ଚିନ୍ତା କରି ଚାଲିଥିବା ଗୋଟେ କଥାକୁ। କିନ୍ତୁ ଏ ନିନ୍ଦାଟାକୁ ସହିବା ପାଇଁ ଯେଉଁ ରହିଛି ବହୁତ ପ୍ରସଙ୍ଗ ରହିଛି, ଭାଗବତରେ ବହୁତ କଥାରେ ସବୁ ବର୍ଣ୍ଣନା କରାଯାଏ, ସେଇଟା ଏସବୁ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସପ୍ତମ ସ୍କନ୍ଧରେ ଯେତେବେଳେ ରାଜସ୍ୱ ଯଜ୍ଞ ଚାଲିଥିଲା, ସେହି ସମୟରେ ଭଗବାନଙ୍କୁ ନିନ୍ଦା କରୁଥିଲେ, ଭଗବାନଙ୍କୁ ନିନ୍ଦା କରୁଥିଲେ କିଏ ନା ଶିଶୁପାଳ, ଏଭଳି ନିନ୍ଦା କରୁଥିଲେ ଭଗବାନଙ୍କର। ଶିଶୁପାଳ ସାଇଡ଼ରେ ମଧ୍ୟ ବହୁତ ରାଜା ଥିଲେ, ବହୁତ ବିଦ୍ୱେଷୀ ଭଗବାନ ବିଦ୍ୱେଷୀ ସବୁ ଥିଲେ, କିନ୍ତୁ ତଥାପି ଶିଶୁପାଳ ଯେତେବେଳେ ନିନ୍ଦା କରୁଥିଲେ ଭଗବାନ, ତାଙ୍କୁ ବହୁତ ଆନନ୍ଦ ଲାଗୁଥିଲା, ବହୁତ ଆନନ୍ଦ ଲାଗୁଥିଲା। କିନ୍ତୁ ଭଗବାନଙ୍କ ଯେଉଁମାନେ ଭକ୍ତ ସେମାନେ ସହିପାରୁନଥିଲେ, ସେମାନେ ସାଙ୍ଗେ ସାଙ୍ଗେ ଯାଇ ତାକୁ ହତ୍ୟା କରିବା ପାଇଁ ଚାହୁଁଥିଲେ, କିନ୍ତୁ ଭଗବାନ ତାକୁ ଅଟକେଇଥିଲେ, ନା ସେ କିଛି ଚିନ୍ତା ନାହିଁ, ଭଗବାନ ସେଇଟାକୁ ସହୁଥିଲେ। ଭଗବାନଙ୍କୁ ବହୁତ କଷ୍ଟ ଲାଗୁଥିଲା ସହିବା ପାଇଁ, ତା ନୁହଁ, ଭଗବାନଙ୍କୁ ପ୍ରଶଂସା କଲେ ଯେ ବହୁତ ସେ ଆନନ୍ଦିତ ହୋଇଯାଆନ୍ତି, ଆଉ ନିନ୍ଦା କଲେ ଯେ ବହୁତ କ୍ରୋଧ ପ୍ରକାଶ କରନ୍ତି, ତା ନୁହଁ। ଏଇଟାକୁ ନାରଦ ମୁନି କହିଛନ୍ତି, ତାର ଉତ୍ତର ଦେଇଛନ୍ତି, ଭଗବାନ ଯେଉଁ ରହିଛନ୍ତି ତାଙ୍କର ଆମେ ଏ ନିନ୍ଦା ଏବଂ ପ୍ରଶଂସା ଆମର ଏଇ ଶରୀର ଚେତନାରେ ଆମେ କରୁଛେ, ଆମେ ଏଇ ଶରୀର ଚେତନାରେ ଆମେ ନିନ୍ଦା ଆମେ ଯେଉଁ ପ୍ରଶଂସା କରାଯାଉଛେ ଆମେ ସେଇଟା ବହୁତ ଆନନ୍ଦିତ ହେଉଛେ, ଏବଂ ଯେତେବେଳେ ନିନ୍ଦା କରାଯାଉଛି ଆମେ ସେଇଟା କ'ଣ ବହୁତ ମନ ଦୁଃଖ ହେଉଛି, ବହୁତ କ୍ରୋଧ ପ୍ରକାଶ କରୁଛି, ଏସବୁ ରହିଛି। ତେଣୁ ଏଠି କୁହାଯାଇଛି ଭଗବାନ ନାରଦ ମୁନି କହୁଛନ୍ତି, ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ 23 ଶ୍ଳୋକରେ କହିଛନ୍ତି, ନିନ୍ଦନ ସ୍ତବ ସତ୍କାର ସତ୍କାର ନ୍ୟକାରାର୍ଥ କଳେବରଂ ପ୍ରଧାନ ପରୟୋ ରାଜ ରାଜନ ଅବିବେକିନ କଳ୍ପିତମ। ଏ ଯେଉଁ କହିଲେ ଭଗବାନଙ୍କୁ ଯେଉଁ ପ୍ରଶଂସା କରୁଥିଲେ, ଭଗବାନ ତା ଆଗରେ ଦୁଃଖ କରୁଥିଲେ କି ବା କ୍ରୋଧ କରୁଥିଲେ କି କ'ଣ, ନା ଭଗବାନଙ୍କର ଭାବ ନିନ୍ଦନ ସ୍ତବ ସତ୍କାର, କାହାକୁ ତାଙ୍କୁ ଭଗବାନ ଆମକୁ ନିନ୍ଦା କଲେ କାହିଁକି ଖରାପ ଲାଗୁଛି, ନା ଆମେ ଏ ଶରୀର ଚେତନାରେ ଅଛେ, ଆମେ ଭାବୁଛେ ଆମେ ଏଇ ଶରୀର ଆମେ ଏଇ କାର୍ଯ୍ୟ କଲେ ଏସବୁ ଆମେ ନିନ୍ଦା କରୁଛୁ, ସିଏ ଏଇଭଳିଆ ଚିନ୍ତା କରୁଛେ, ଆମେ ଯେ ଆତ୍ମା ସେ ଜ୍ଞାନ ଆମର ହେଇନାହିଁ, ଆତ୍ମା ସ୍ତରକୁ ଯେଉଁମାନେ ଗଲେଣି ସେମାନେ ଏଇଟାକୁ ଚିନ୍ତା କରିବେ ନାହିଁ, ନିନ୍ଦନ ସ୍ତବ ସେଇଭଳି ଭାବରେ ପ୍ରଶଂସା ଆମକୁ କରାଯାଉଛି, ଏବଂ ସତ୍କାର କେଉଁଠି ଗଲେ ଆମକୁ ପୂଜା ଇତ୍ୟାଦି କରାଯାଉଛି, ଏବଂ ନ୍ୟକାରାତ କେଉଁଠି ଗଲେ ମଧ୍ୟ ନିନ୍ଦା କରି ଚପଲ ମାଳ ଦେଉଛନ୍ତି, ଚପଲ ଅଣ୍ଡା ଅଣ୍ଡା ପକାଉଛନ୍ତି, ବିଶେଷ ଭାବରେ ରାଜନୀତି କ୍ଷେତ୍ରରେ ସବୁ ରହିଛି, ଆଜିକାଲି ଅଣ୍ଡା ପକାଇବେ, ଫୁଲ ମାଳ ଦେବେ, ନହେଲେ ବ୍ଲାକ୍ ରହିକି ଲଗାଇବେ, ଏସବୁ ପ୍ରଦର୍ଶନ କରିବେ, କ'ଣ ଏସବୁ ତାଙ୍କ ବିରୁଦ୍ଧ ପ୍ରଦର୍ଶନ କରିବେ, ଏସବୁ ରହିଛି। ଇଏ କଳେବରମ୍, ତାର ଅର୍ଥ କଳେବରମ୍, କଳେବରମ୍ କହିଲେ ଏ ଶରୀର, ଶରୀର ଚେତନାରେ ଆମେ ଏଇଭଳି ଭାବରେ ଚିନ୍ତା କରୁଛେ, ପ୍ରଧାନ ପରେୟ ରାଜନ ଅବିବେକିନ କଳ୍ପିତମ୍। ଏଇଟାକୁ ନାରଦ ମୁନି କହୁଛନ୍ତି, ଯୁଧିଷ୍ଠିର ମହାରାଜ, ହେ ରାଜନ ଇଏ ପ୍ରଧାନ ପରେୟ, ଇଏ ହେଉଛି ଏ ଶରୀର ଚେତନାରେ ଥିବାରୁ ଅବିବେକିନ କଳ୍ପିତମ୍, ଆମେ ଭାବୁଛେ ଆମେ ଶରୀର, ସେଇଥିପାଇଁ ଆମକୁ ଏଇଟା ନିନ୍ଦା କଲେ ଆମକୁ ବହୁତ କଷ୍ଟ ଲାଗୁଛି, ପ୍ରଶଂସା କଲେ ଆମକୁ ବହୁତ ଆନନ୍ଦ ଲାଗୁଛି। ତେଣୁ ବାଚିକ ଦୋଷ ଗୁଣ କାୟିକ ମନସୌଚ ସମାନ ନା ସମାନନୀ, କାୟିକ ବାଚିକ ଓ ମାନସିକ ତିନି ପ୍ରକାର ରହିଛି। ଯେମିତି ଆମେ ଦେଖିବା କ'ଣ ଏଇଭଳି ଭାବରେ ଭଗବାନଙ୍କର ଏସବୁ ଛାଡ଼ ଚେତନା ନାହିଁ, ତେଣୁ ସେ ନିନ୍ଦା ସ୍ତବରେ ପ୍ରଭାବିତ ହୁଅନ୍ତି ନାହିଁ। ଅନ୍ୟମାନ କଥା କ'ଣ କହିବା, ଏମିତିକି ବ୍ରହ୍ମା ଆଦି ଦେବତାମାନେ ମଧ୍ୟ ଏସବୁ ଇଏ ହେଇଯାଆନ୍ତି, ଆଧାର ପ୍ରଭାବିତ ହେଇଯାଆନ୍ତି। ଭୃଗୁ ମୁନି ଯେତେବେଳେ ଯାଇଥିଲେ ପରୀକ୍ଷା କରିବା ପାଇଁ, ସେ ଏହିଭଳି ଭାବରେ ପରୀକ୍ଷା କରିଥିଲେ। ମାନସିକ ପରୀକ୍ଷାରେ ଆମେ ମନରେ ଆପଣଙ୍କୁ ସମ୍ମାନ ଦେଲି ନାହିଁ ସେଇଟା ଆମେ ଜାଣିପାରିବେ ନାହିଁ, ମନରେ ମୁଁ କ'ଣ ଚିନ୍ତା କରୁଛି ସେ କେମିତି ଜାଣିବେ, ଜାଣିପାରିବେ ନାହିଁ। କିନ୍ତୁ ମନରେ ସମ୍ମାନ ଦେଲେନି ବୋଲି ବ୍ରହ୍ମା କ୍ରୋଧ ପ୍ରକାଶ କଲେ, ମନରେ ସମ୍ମାନ ଦେଲେ ବୋଲେ ମନରେ ଯଦି କହିଲେ କିନ୍ତୁ ପ୍ରକୃତରେ ପ୍ରଣାମ କଲେ ନାହିଁ, ପ୍ରଣାମ କଲେ ନାହିଁ, ସେଥିପାଇଁ ବ୍ରହ୍ମାଙ୍କ କ୍ରୋଧ ଆସିଲା, ନିନ୍ଦା ନିନ୍ଦା ହେଇଗଲା ବୋଲି ଭାବିକି ବ୍ରହ୍ମାଙ୍କ କ୍ରୋଧ ଆସିଲା ଏବଂ ବାଚିକ ନିନ୍ଦା କଲେ ବା ବାଚିକ ତାଙ୍କୁ ତିରସ୍କାର କଲେ ଶିବଜୀଙ୍କୁ। ଶିବଜୀ ସ୍ୱୟଂ ଭଗବାନ ବିଷ୍ଣୁ, ଭଗବାନ ବିଷ୍ଣୁ, କିନ୍ତୁ ଭୃଗୁ ଯେତେବେଳେ ଯାଇଥିଲେ ପରୀକ୍ଷା କରିବା ପାଇଁ କିଏ ଆଙ୍କ ଭିତରେ ଶ୍ରେଷ୍ଠ, ତେଣୁ ବହୁତ ପ୍ରକାର ନିନ୍ଦା କଲେ ଶିବଜୀଙ୍କୁ, କହିଲେ ଶିବଜୀ ଯେତେବେଳେ ଦେଖୁଛନ୍ତି କୈଳାସ ପର୍ବତରେ ଇଏ ଶିବଜୀ ହେଉଛନ୍ତି ବଡ଼ ଭାଇ ଆଉ ଦକ୍ଷ ହେଉଛନ୍ତି ସାନ ଭାଇ, ସାନ ଭାଇ ଆସିକି ଦେଖିକରି ଶିବଜୀ ବହୁତ ଆନନ୍ଦରେ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଯାଉଛନ୍ତି ଏବଂ ଭୃଗୁ କହୁଛନ୍ତି ଏ ଦୂର ଦୂର ତୁମେ କୌଣସି ତୁମେ ସ୍ନାନ ସଂସ୍କାର କ'ଣ କିଛି ନାହିଁ, ଏଭଳି ଭାବରେ କ'ଣ ଶ୍ମଶାନର ସବୁ ପାଉଁଶ ସବୁ ବଳି ହେଉଛ, ଏଭଳି ଭାବରେ ତାଙ୍କୁ ଅପମାନ କଲେ, ଅପମାନ ସୁଯୋଗ କଥା କହିଲେ। କିନ୍ତୁ ଏଇ ଯେଉଁ ଲୀଳାଟି ହେଲା ଯେ ଶିବଜୀଙ୍କର ପ୍ରକୃତରେ ନିନ୍ଦା ତା'ର ପ୍ରଭାବିତ ହେଲେ ତାହା ନୁହେଁ, ଏ ଲୀଳା ଭଗବାନଙ୍କର ଭଗବତକୁ ପ୍ରକାଶ କରିବା ପାଇଁ ଏଇଟା କରାଯାଇଥିଲା, ତେଣୁ ଶିବଜୀ କ୍ରୋଧ ପ୍ରକାଶ କରିଥିଲେ, ଶିବଜୀ କ୍ରୋଧ ପ୍ରକାଶ କରିଥିଲେ। ଏମିତି କ୍ରୋଧ ପ୍ରକାଶ କଲେ କୁହାଯାଏ ସେ ତାଙ୍କ ତ୍ରିଶୂଳ ଧରିକି ତାଙ୍କୁ ହତ୍ୟା କରିବା ପାଇଁ ଧାଇଁଲେ, ଏବଂ ଭବାନୀ ବା ଶିବ ପାର୍ବତୀ ସେ ତାଙ୍କୁ କ୍ଷାନ୍ତ କରେଇଲେ ସେଥିରୁ, ନହେଲେ ସେ ତାଙ୍କୁ ହତ୍ୟା କରିଦେଇଥାନ୍ତେ ଭୃଗୁଙ୍କୁ। ଏତେ ଇଏ ଗୋଟେ ଲୀଳା ହେଲା ଭଗବାନଙ୍କର, ପ୍ରକୃତରେ ଶିବଜୀଙ୍କର ଯେ କ୍ରୋଧ ଅଛି ତାହା ନୁହଁ, କାହିଁକିନା ତାଙ୍କ ପ୍ରଭୁଙ୍କର ମାଆଙ୍କୁ ରକ୍ଷା କରିବା ପାଇଁ ନିଜେ କ୍ରୋଧ ପ୍ରକାଶ କରିଛନ୍ତି। କାହିଁକିନା ଅନ୍ୟ ସମୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଇଏ ଯେଉଁ ରହିଛନ୍ତି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭାଗବତମରେ, ରାଜା ଥିଲେ ଚିତ୍ରକେତୁ, ଚିତ୍ରକେତୁ ଯେତେବେଳେ ଶିବଜୀଙ୍କୁ ଅପମାନ କରୁଥିଲେ ସେତେବେଳେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଏମିତିକି ଦକ୍ଷ ଯେତେବେଳେ ଶିବଜୀଙ୍କୁ ନିନ୍ଦା କରୁଥିଲେ ସେତେବେଳେ ମଧ୍ୟ ଶିବଜୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ, ଚୁପଚାପ ରହିଥିଲେ। କିନ୍ତୁ ଏଠି କାହିଁକି ପ୍ରକାଶ କରେ ନା, ଭଗବାନ ବା ଭଗବତା ପ୍ରକାଶ କରିବା ପାଇଁ ଏ ଲୀଳାଟି ହେଇଥିଲା। କିନ୍ତୁ ଆମେ ଦେଖିବା ଯେତେବେଳେ ଦକ୍ଷ ଗଲେ ଭୃଗୁ ଗଲେ ସେ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ, ବୈକୁଣ୍ଠକୁ ଗଲେ, ବୈକୁଣ୍ଠରେ ଭଗବାନଙ୍କ ପରୀକ୍ଷା କିଭଳି କଲେ ନା ତାଙ୍କର ବକ୍ଷରେ ପାଦ ପ୍ରହାର କଲେ, ବକ୍ଷରେ ପାଦ ପ୍ରହାର କଲେ, କିନ୍ତୁ ବିଷ୍ଣୁ କିଛି ତାଙ୍କର ଚିନ୍ତା ନାହିଁ, ସେ ବିଷ୍ଣୁ କରିଦେଲେ, ତାଙ୍କ ପାଦରେ ବିଷ୍ଣୁ କରିଦେଲେ, ଆମେ ଯେମିତି ପାଦ ବାଜିଗଲେ ବିଷ୍ଣୁ କରନ୍ତୁ ସେଇଭଳି ବା ବିଷ୍ଣୁ, ବିଷ୍ଣୁ ପ୍ରକୃତରେ ଆମ ପାଦରେ ରହିଛନ୍ତି ଭଗବାନ ବିଷ୍ଣୁ, ଆମ ପାଦରେ ରହିଛନ୍ତି, ଆମ ଶରୀରରେ ସବୁ ଦେବତାମାନେ ରହିଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେତେବେଳେ ଭୃଗୁ ଭଗବାନ ବକ୍ଷ ଦେଶରେ ପଦାଘାତ କଲେ ସେତେବେଳେ ଭଗବାନ କୌଣସି ପ୍ରତିକ୍ରିୟା ପ୍ରକାଶ କଲେନି, ବରଂ ନିଜ କ୍ଷମା ପ୍ରାର୍ଥନା କଲେ, ଭୃଗୁଙ୍କୁ କ୍ଷମା ପ୍ରାର୍ଥନା କହିଲେ, କହିଲେ ମୁନିବର ମୁଁ ଖବର ପାଇ ଜାଣିପାରିଲି ନାହିଁ, ଆପଣଙ୍କୁ ସ୍ୱାଗତ କରିପାରିଲି ନାହିଁ, ମୋର ଭୁଲ ହେଇଯାଇଛି, ମୋର ବକ୍ଷ ଦୋଷ ହେଉଛି ବହୁତ କଠୋର ବହୁତ କଠିନ, ଆପଣଙ୍କର ପାଦ ହେଉଛି ବହୁତ କୋମଳ, କହିକିରି ତାଙ୍କୁ ତାଙ୍କ ପୂଜା ଆରମ୍ଭ କରିବା ପାଇଁ ଆରମ୍ଭ ପୂଜା କରିବାକୁ କଲେ। ଏମିତି ତାଙ୍କର ବ୍ରାହ୍ମଣଙ୍କୁ ଏଭଳି ଭାବରେ ସମ୍ମାନ କଲେ ସେ ଯେଉଁ ପଦାଘାତ କରିଥିଲେ ଏ ପର୍ଯ୍ୟନ୍ତ ମଧ୍ୟ ସେ ଚିହ୍ନକୁ ରଖିଛନ୍ତି, ଧାରଣ କରି ରଖିଛନ୍ତି ବକ୍ଷରେ, ଶିବସ୍ୱ ଚିହ୍ନ ବୋଲି କୁହାଯାଏ ଭଗବାନଙ୍କ ବକ୍ଷ ଦେଶରେ ସେ ଚିହ୍ନଟି ରହିଛି, ଲକ୍ଷ୍ମୀଙ୍କ ପାଖରେ ସେ ଚିହ୍ନ ଲକ୍ଷ୍ମୀ ରହିଛନ୍ତି ଏବଂ ଶିବସ୍ୱ ମଧ୍ୟ ରହିଛନ୍ତି ବା ଏ ଚିହ୍ନଟି ରଖିଛନ୍ତି ଭଗବାନ, ଏତେ ତାଙ୍କ ପ୍ରିୟ। ଏଇଥିରୁ ଜାଣିବା ଯେଉଁମାନେ ପ୍ରକୃତରେ ଉନ୍ନତ ବୈଷ୍ଣବ ସେମାନେ ସବୁ ନିନ୍ଦାକୁ ସହ୍ୟ କରିବେ। ତିନି ପ୍ରକାର ନିନ୍ଦା ରହିଛି ବା ତିନି ପ୍ରକାର ଏଇଭଳି ଭାବରେ କରାଯାଏ ଦୋଷ ବା ଯେଉଁ ବ୍ୟବହାର କରାଯାଏ, ଗୋଟେ ହେଉଛି ବାଚିକ, ବାଚିକ ହେଲେ ବିଭିନ୍ନ ପ୍ରକାର ନିନ୍ଦା କରିବେ ବାଚିକ, ଏବଂ କାୟିକ ଶରୀର ଦ୍ୱାରା ବହୁତ ପ୍ରକାର ତାଙ୍କ ଟିକେ କରିବେ, ଟେକା ମେକା ପକାଇବେ, ସବୁ ଏଇସବୁ କରିବେ କାୟିକ ଏଇଟା। ଏବଂ ଆଉ ଗୋଟେ ହେଉଛି ମନସ, ମନରେ ତାଙ୍କୁ ସମ୍ମାନ ଦେବେ ନାହିଁ। ଏଇଭଳି ଭାବରେ ତିନି ପ୍ରକାର ନିନ୍ଦା ରହିଛି, କିନ୍ତୁ ଏ ତିନି ପ୍ରକାର ଯେଉଁ ନିନ୍ଦା ରହିଛି ଏଇଟାକୁ ଆମେ ଗ୍ରହଣ କରୁଛେ କାହିଁକି ନା, ଆମେ ଏ କଳେବରମ ଆମେ ଶରୀର ଚେତନାରେ ଅଛେ ବୋଲି ଏଇ ଚିନ୍ତା କରୁଛେ। ଯେଉଁମାନେ ଶରୀର ଚେତନାର ଉର୍ଦ୍ଧ୍ୱରେ ରହିଛନ୍ତି ସେମାନେ ଏଭଳି ଚିନ୍ତା କରିବେ ନାହିଁ, ଯେ ତାଙ୍କୁ ନିନ୍ଦା କଲେ ମଧ୍ୟ ସେମାନେ କ'ଣ ନିନ୍ଦା ଦ୍ୱାରା ଦୁଃଖୀ ହେବେ ନାହିଁ ବା କ୍ରୋଧ କରିବେ ନାହିଁ, କିନ୍ତୁ ପ୍ରଶଂସା କଲେ ମଧ୍ୟ ବହୁତ ଆନନ୍ଦିତ ହେବେ ନାହିଁ ବା ପ୍ରଶଂସା ଦ୍ୱାରା ପ୍ରଭାବିତ ହେବେନି। ସମସ୍ତେ ପ୍ରଶଂସା ଦ୍ୱାରା ପ୍ରଭାବିତ ହୋଇଯାଆନ୍ତି, ନିନ୍ଦା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଯାଆନ୍ତି, କିନ୍ତୁ ଯେଉଁମାନେ ଶରୀର ଚେତନାରେ ନାହାନ୍ତି ସେମାନେ ନିନ୍ଦା ବା ପ୍ରଶଂସାରେ ପ୍ରଭାବିତ ହୁଅନ୍ତି ନାହିଁ। ସମ ତୁଲ୍ୟ ନିନ୍ଦା ସ୍ତୁତି, ତୁଲ୍ୟ ନିନ୍ଦା ସ୍ତୁତି ମୌନି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେଉଁମାନଙ୍କର ବୁଦ୍ଧି ପ୍ରକୃତରେ ଉନ୍ନତ ଉନ୍ନତ ସ୍ତରରେ ଅଛନ୍ତି ସେମାନଙ୍କର ଅବସ୍ଥା ଏଇଭଳି ଭାବରେ, ତାଙ୍କୁ ନିନ୍ଦା କଲେ ସେ ଯେଉଁଭଳି ଭାବରେ ସହିବେ, ସ୍ତୁତି କଲେ ମଧ୍ୟ ସେଇଭଳି ଭାବରେ ସେଇଟା ଗ୍ରହଣ କରିବେ ନାହିଁ, ନିନ୍ଦାକୁ ଗ୍ରହଣ କରିବେ ନାହିଁ କି ସ୍ତୁତିକୁ ଗ୍ରହଣ କରିବେ ନାହିଁ। ତେଣୁ ଯେଉଁମାନେ ଶରୀର ଚେତନାରେ ଅଛନ୍ତି ସେମାନେ ଏଇ ପ୍ରଭାବିତ ହେବେ, ସ୍ତୁତି କଲେ ବହୁତ ଆନନ୍ଦିତ ହେବେ ଏବଂ ଭାବିବେ ପ୍ରକୃତରେ ମୋର ଏସବୁ ରହିଛି, ସବୁ ରହିଛି, ଗୁଣ ସବୁ ରହିଛି। ଆମର ଯେତେବେଳେ ଗୁରୁଦେବଙ୍କର ବ୍ୟାସ ପୂଜାରେ ସବୁ ଶିଷ୍ୟମାନେ ତାଙ୍କୁ ଗୁଣଗାନ କରନ୍ତି, ସେତେବେଳେ ଆମର ଶିଶୁଙ୍କ ଗୌରବଙ୍କ ସମୟ କଥା ମୁଁ କହୁଛି, ଏଇଭଳି ଭାବରେ ସମସ୍ତଙ୍କ ଗୁରୁଙ୍କ କଥା ସେ କହନ୍ତି ବ୍ୟାସ ପୂଜାରେ ତାଙ୍କର ସ୍ତୁତି କରାଯିବ, ଶିଷ୍ୟମାନେ ସବୁ ସ୍ତୁତି କରିବେ, ସ୍ତୁତି କଲା ପରେ ଲାଷ୍ଟକୁ ସେ କହିବେ କହିବେ ପ୍ରକୃତରେ ମୋର କୌଣସି ଗୁଣ ନାହିଁ, କିନ୍ତୁ ଆପଣମାନେ ଯେଉଁ ଭାବୁଛନ୍ତି ଗୁଣ ବୋଲି କହୁଛନ୍ତି, ମୁଁ ଚେଷ୍ଟା କରିବି ସେଇ ଗୁଣର ଅଧିକାରୀ ହେବା ପାଇଁ, କିନ୍ତୁ ପ୍ରକୃତରେ ଏ ଗୁଣର ମୁଁ ଅଧିକାରୀ ନୁହଁ, ଏ ଗୁଣ ମୋର ଗୁରୁଦେବ, ମୋର ଗୁରୁଦେବ ହେଉଛନ୍ତି ଏ ଗୁଣର ଅଧିକାରୀ, ତେଣୁ ମୁଁ ଏସବୁକୁ ତାଙ୍କୁ ପ୍ରଦାନ କଲି। ଏଇ ଖାଲି କଥାରେ କହନ୍ତା ନୁହେଁ, ଏଇଟା ତାଙ୍କର ମନୋଭାବ ହେଉଛି ଏଇଭଳି ଭାବରେ, ଯେଉଁମାନେ ଶରୀର ଚେତନାରେ ଅଛନ୍ତି ସେମାନେ ଇଏ ହେଇଯିବେ, କ'ଣ ପ୍ରଭାବିତ ହେଇଯିବେ, ଯେଉଁମାନେ ଶରୀର ଚେତନା ନା ଆତ୍ମଚେତନାରେ ଅଛନ୍ତି ତାଙ୍କୁ ସୀତାରାମ ଫୋନ ମାନି ଆତ୍ମଚେତନାରେ ଯେଉଁମାନେ ଅଛନ୍ତି ସେମାନେ ଆଧାର ପ୍ରଭାବିତ ହେବେ ନାହିଁ, ନିନ୍ଦା କଲେ ମଧ୍ୟ ସେମାନେ କ୍ଷୁବ୍ଧ ହେବେ ନାହିଁ, ପ୍ରଶଂସା କଲେ ମଧ୍ୟ ସେମାନେ ଉତ୍ଫୁଲ୍ଲ ହେବେ ନାହିଁ। ଭଗବତ ଗୀତାରେ ମଧ୍ୟ ସବୁ କଥା କୁହାଯାଇଛି, ବହୁତ ସ୍ଥାନରେ କଥା ସବୁ କୁହାଯାଇଛି, କିନ୍ତୁ ଶରୀର ଚେତନାରେ ଯେଉଁମାନେ ଅଛନ୍ତି ସେମାନେ ପ୍ରଭାବିତ ହେବେ। ସମ୍ଭର ମାୟା ଅଧୀନରେ ଥିଲା, ଆଉ କ'ଣ କହିବା ତାଙ୍କ କଥା। ତେଣୁ ଯେତେବେଳେ ଭଗବାନ ପ୍ରଦ୍ୟୁମ୍ନ ଏଭଳି ଭାବେ ତାଙ୍କୁ ନିନ୍ଦା କଲେ, ସଚ ସମ୍ବର ମଧ୍ୟ ସଂଯୁଗାୟ ସମାବାୟ ତାଙ୍କୁ ଆହ୍ୱାନ କଲେ, ବହୁତ ପ୍ରକାର ନିନ୍ଦା କରି ତାକୁ କହିଲେ, ଏଭଳି କଲେ ସେ କଲେ ସେ ସମୟରେ ବହୁତ ଉଦାହରଣ ରହିଛି, ଆମେ କ'ଣ କହିବା ଆଉ କେତେ ଉଦାହରଣ ଦେବା। ଅବିଶ୍ୱ ହେଇ ତମାଖେ ପେଇ, ସେ ସହ୍ୟ କରିପାରିଲେ ନାହିଁ, ସହିବାଟା ଏତେ ସହଜ ଜିନିଷ ନୁହଁ, ସହନ କରିବାଟା ସମସ୍ତେ ଅସହ୍ୟ ହେଇଯିବେ, ସହନ କରିପାରିବେ ନାହିଁ। ତେଣୁ ତାଙ୍କର ଆକ୍ଷେପ ଶୁଣିକରି ଅବିଶ୍ୱ ହେଇ ସହ୍ୟ କରିପାରିଲେ ନାହିଁ, ତେଣୁ କ୍ଷିପନ ସଞ୍ଜନୟନ କଳିମ, କ୍ଷିପନ ସଞ୍ଜନୟନ କଳିମ, କଳିର ଆରମ୍ଭ ହେଇଗଲା, କଳିଯୁଗ ବର୍ତ୍ତମାନ ମଧ୍ୟ କଳିଯୁଗ, ସବୁବେଳେ କଳି ଟିକେ ଟିକେ କଥାରେ କଳି, କାରଣ କଳିର କଳିର ବର୍ତ୍ତମାନ ଏ ସ୍ଥାନ ହେଉଛି କଳି, ବର୍ତ୍ତମାନ କଳି ଦେବତା ଅଛନ୍ତି ଏଠି, ସାମାନ୍ୟ କିଛି ଇଏରେ କଳି ହେବ, କଳି ଶବ୍ଦ ହେଉଛି ସେଭଳି ଭାବରେ ଦୁରୁକ୍ତି, ବହୁତ ପ୍ରକାର ଖରାପ ବଚନ କହିବେ, ଝଗଡ଼ା ହେବ, ଏ କଳିର ଲକ୍ଷଣ ହେଉଛି ଏଇଟା, କଳିର ଲକ୍ଷଣ ହେଉଛି ଏଇଟା, ସାମାନ୍ୟ କଥାରେ ସମସ୍ତେ ଉତ୍କ୍ଷିପ୍ତ ହେଇଯିବେ, କାରଣ ବର୍ତ୍ତମାନ ସତ୍ୟଯୁଗରେ ଯାହା ଟିକେ ଥିଲା ଚେତା ଦ୍ୱାରପାଳ ଏସବୁ ରହିଥିଲା, କିନ୍ତୁ କଳି ଯୁଗରେ କଳିର ବର୍ତ୍ତମାନ ସମୟ ଚାଲିଛି, କଳିର ରାଜୁତି ଚାଲିଛି, ସବୁବେଳେ କଥା କଥାକେ କଳି, ଗୃହ ଗୃହରେ ସ୍ୱାମୀ ସ୍ତ୍ରୀର କଳି, ଲଜ୍ଜାରେ କଳି, କଳି ଯୁଗ ବର୍ତ୍ତମାନ, ବର୍ତ୍ତମାନ କଳି ଯୁଗ ଆସିଗଲା, ତେଣୁ ସବୁବେଳେ କଳି ହେବ, ସଞ୍ଜନୟନ କଳି, ସେତେବେଳେ ଏତେ ସହଜ କଳି ହେଉନଥିଲା, ସବୁ ସହି କରୁଥିଲେ ସତ୍ୟଯୁଗରେ ଅତ୍ୟାଚାର ଯୁଗରେ ଦ୍ୱାପର ଯୁଗରେ, ସେତେବେଳେ ଧର୍ମର ବହୁତ ଉନ୍ନତ ସ୍ଥିତିରେ ଥିଲେ ସେମାନେ, ତେଣୁ ଏତେ ସହଜରେ କଳି ହେଉନଥିଲା, ଯଦିଓ ହେଉଥିଲା କିନ୍ତୁ ଏତେ ସହଜରେ ହେଉନଥିଲା, କିନ୍ତୁ ବର୍ତ୍ତମାନ କଳି ଯୁଗ ଆସିଗଲା, ଟିକିଏ କଥାରେ କଳି, ସାମାନ୍ୟ କଥାରେ କଳି, କଳିରେ ବର୍ତ୍ତମାନ ଚାଲିଛି, ରାଜତ୍ୱ ଚାଲିଛି କଳି, ତେଣୁ ବିଶେଷ ଭାବରେ କଳି ଏଇ ସ୍ଥାନରେ ରହିଛି। କେଉଁ କେଉଁ ସ୍ଥାନରେ? ଦିୟୁତଂ ପାନ ସ୍ତ୍ରିୟଂ ସୁନା ଯେତେ ଅଧର୍ମ ଚତୁର୍ବିଧା, ତେଣୁ ଏ କଳିକୁ ସ୍ଥାନ ଦେଲେ ପରୀକ୍ଷିତ ମହାରାଜ, କଳିକୁ ସ୍ଥାନ ଦେଲେ ତୁମେ ଏଇଠି ରହିବ, ଅଧର୍ମ ସ୍ଥାନରେ ରହିବ, ତେଣୁ ଏ ଅଧର୍ମ ସ୍ଥାନରେ ଯେଉଁମାନେ ରହୁଛନ୍ତି ସେମାନେ କଳିର ପ୍ରଭାବରେ ପ୍ରଭାବିତ ହେଉଛନ୍ତି, ବେଶୀ ପ୍ରଭାବିତ ହେଉଛନ୍ତି। ଦିୟୁତଂ ପାନ ସ୍ତ୍ରିୟଂ ସୁନା ଯେତେ ଅଧର୍ମ ଚତୁର୍ବିଧା, ଏବଂ ଆଉ ଗୋଟେ ସ୍ଥାନ ମଧ୍ୟ ଦେଲେ, ସେଇଟା ହେଉଛି ଜାତ ରୂପମ, ଜାତ ରୂପମ କହିଲେ ସୁବର୍ଣ୍ଣ, ସୁବର୍ଣ୍ଣରେ ମଧ୍ୟ କଳିର ସ୍ଥାନ ରହିଛି। ତେଣୁ ଭଗବାନ ପ୍ରଦ୍ୟୁମ୍ନ ଏଭଳି ଭାବେ ତାଙ୍କୁ ଆକ୍ଷେପ କଲେ, ତେଣୁ ସିଏ ଯୁଦ୍ଧ କରିବା ପାଇଁ ଆସିଗଲେ, ଧାଇଁ ଆସିଲେ। ଆକର୍ଷ ବର୍ଣ୍ଣନା କରାଯିବ, ଆସନ୍ତାକାଲିଠୁ ଆମର କହିବେ, ଅମାୟପୁରକୁ କହିବେ। ତେଣୁ ଯିଏ ଆସିଗଲେ ଏଭଳି ଭାବରେ କହିବେ, କ'ଣ କ'ଣ କହିବେ, ବିଭିନ୍ନ ଆଚାର୍ଯ୍ୟମାନେ ସବୁ କହିଛନ୍ତି, କ'ଣ ସବୁ କହିବେ, ଜୀବ ଗୋସ୍ୱାମୀ କହୁଛନ୍ତି, ସମାବୟତ, ସମାବୟତ କହିଲେ ସମ୍ୟକ କହିଲେ ଉଚ୍ଚତ୍ୱାଦିନ, ବହୁତ ଉଚ୍ଚ ସ୍ୱରରେ କହିଲେ, ଭଗବାନଙ୍କ ସ୍ୱର ହେଉଛି ମେଘ ଗମ୍ଭୀରା ଗିରା, ଯେମିତି ଘଡ଼ଘଡ଼ି ମାରିଲେ ଯେଉଁ ଶବ୍ଦ ହୁଏ ସେଇଭଳି ଭାବରେ ଭଗବାନଙ୍କ ସ୍ୱର ହେଉଛି ସେଇଭଳି ଭାବରେ। ମହାପୁରୁଷର ଲକ୍ଷଣ ହେଉଛି 32 ଲକ୍ଷଣ ରହିଛି, ତା ଦେହରେ ଗୋଟିଏ ଲକ୍ଷଣ ହେଉଛି ଗମ୍ଭୀର ସ୍ୱର ତାଙ୍କର ରହିଛି, 3 ଗମ୍ଭୀର ବସ୍ତୁ ରହିଛି, ସ୍ୱର ଏବଂ ତାଙ୍କର ନାଭି, ଆଉ ଗୋଟେ କ'ଣ ରହିଛି, 3 ହେଉଛି ତାଙ୍କର ଗମ୍ଭୀର ରହିବ, ମହାପୁରୁଷର ଲକ୍ଷଣ ସବୁ। ତେଣୁ ପ୍ରଦ୍ୟୁମ୍ନ ଉଚ୍ଚ ସ୍ୱରରେ ଡାକିଲେ, ଉଚ୍ଚ ସ୍ୱରରେ କହିଲେ, ସମ୍ୟକ କହିଲେ ଉଚ୍ଚତ୍ୱାଧୀନ ଆଭୟ, ଆକ୍ଷେପ ନିନ୍ଦା ବାକ୍ୟ ସବୁ କହିଲେ, ବହୁତ ପ୍ରକାର ନିନ୍ଦା କଲେ। କ୍ଷିପନ କହିଲେ ଯେଉଁ ନିନ୍ଦା ତିରସ୍କାର କଲେ, ସମ୍ୟକ ସମାବୟତ, ସମ୍ୟକ ଆହ୍ୱାୟତ ହେଲା, ସମ୍ୟକ କ୍ଷିପନ ସଞ୍ଜନୟନ, ସଞ୍ଜନୟନ କ୍ଷିପନ ଶବ୍ଦର ଅର୍ଥରେ ସେ କହୁଛନ୍ତି ଏଭଳି ଭାବେ ତିରସ୍କାର କଲେ ଯେ ମରଣ ପର୍ଯ୍ୟନ୍ତ ନୟନ, ସଞ୍ଜନୟନ ଶବ୍ଦ ରହିଛି, ସଞ୍ଜନୟନ ଶବ୍ଦର ଅର୍ଥ ହେଉଛି କ'ଣ ନା, ସମ୍ୟକ ସମ୍ୟକ କହିଲେ ମରଣ ପର୍ଯ୍ୟନ୍ତ, ଏଭଳି କ୍ରୋଧ ତାଙ୍କର ଉତ୍ପନ୍ନ କରିଦେଲେ ଭଗବାନ ପ୍ରଦ୍ୟୁମ୍ନ। ସଞ୍ଜନୟନ କଳି, ସଞ୍ଜନୟନ ଶବ୍ଦରେ ଜୀବ ଗୋସ୍ୱାମୀ କହୁଛନ୍ତି କ'ଣ ନା, ମରଣ ପର୍ଯ୍ୟନ୍ତ ଯେତେବେଳେ ଜଣେ ଯୁଦ୍ଧ ହେଉଛି, ଯୁଦ୍ଧରେ ଯେତେବେଳେ ଜାଣୁଛନ୍ତି ସିଏ ପରପକ୍ଷ ବହୁତ ପରାକ୍ରମୀ, ସେ ପଳେଇଯିବ, ଯୁଦ୍ଧରେ ରହିବ ନାହିଁ। ବହୁତ ଏଭଳି ଉଦାହରଣ ରହିଛି ଯୁଦ୍ଧରେ ପଳେଇ ଯାଇଛନ୍ତି ସବୁ, କିନ୍ତୁ ଇଏ ଏଭଳି ଭାବରେ ନିନ୍ଦା କଲେ ଭଗବାନ, ସେଥିପାଇଁ ସଞ୍ଜନୟନ କଳି, ସଞ୍ଜନୟନ ଅର୍ଥ ହେଉଛି ସମ୍ୟକ ରୂପରେ ପୂର୍ଣ୍ଣ ଭାବରେ ତନ୍ ମରଣ ପର୍ଯ୍ୟନ୍ତ ୟା ଜନୟନ, ମରଣ ପର୍ଯ୍ୟନ୍ତ ମୁଁ ମରିପଚିକେ ଯୁଦ୍ଧ ଇଏ ହେବି ନାହିଁ, ଓହରିବି ନାହିଁ, ଏଇଭଳି ଭାବେ କ୍ରୋଧ ଆସିଗଲା ତାଙ୍କର। ଭଗବାନ ପ୍ରଦ୍ୟୁମ୍ନ ଏଭଳି ଭାବରେ କଥା କହିଲେ, କ'ଣ କ'ଣ କଥା କହିଲେ, ଆମ ଆଚାର୍ଯ୍ୟ ଜଣେ କହିଛନ୍ତି, ବଲ୍ଲଭାଚାର୍ଯ୍ୟ କହିଛନ୍ତି, ବହୁତ ଜୋର ତାଙ୍କୁ କହିଲେ ନା, ତାକୁ ଡାକିଥିବେ ବହୁତ ଅସମ୍ମାନ ସୂଚକ ଭାବରେ ଡାକିଥିବେ, ରେ ସମ୍ବର ଏଇଭଳି ଭାବେ ଡାକିଥିବେ, ଆରେ ସମ୍ବର ଏଇଭଳି ଭାବେ। ସମ୍ବର କେତେ ରାଜା ଥିଲେ, କେତେ ଶକ୍ତିର ଅଧିକାରୀ ଥିଲେ, ସମସ୍ତ ପ୍ରଜାମାନେ ଗଲାମାନେ ସବୁ ନମ ନମ ହେଇ ପ୍ରଣାମ କରୁଥିବେ, କେହି ତାଙ୍କୁ ମୁଖ ଗୋଟିଏ କଥା କହିପାରୁନଥିବେ, ମୁହଁ ଦେଖି କଥା କହିପାରୁନଥିବେ, ଏଭଳି ଭାବରେ ତାଙ୍କର ଆଦତ ହେଇଯାଇଛି। କିନ୍ତୁ ପ୍ରଥମ ଥର ପାଇଁ ଏଭଳି ଭାବରେ ପ୍ରଦ୍ୟୁମ୍ନ କହିଲେ, ଆରେ ଏଭଳି ଭାବରେ ଉଚ୍ଚାରଣ କଲେ, ଏଇଟା ତାଙ୍କର କଥା ଆସିଗଲା। ସେ କହିଲେ, ହେ ସମ୍ବର ଅହମ୍ ପ୍ରଦ୍ୟୁମ୍ନ, ମୁଁ ହେଉଛି ପ୍ରଦ୍ୟୁମ୍ନ। ପ୍ରଦ୍ୟୁମ୍ନ କହିବାରୁ ସମ୍ବର ଜାଣିପାରିଲା, ଆରେ ମୁଁ ତାକୁ ଦୁନିଆ ଆସିଥିଲି ଜନ୍ମରୁ, ଇଏ କ'ଣ ଏଠିକି ଆସିଲାଣି ପ୍ରଦ୍ୟୁମ୍ନ ନା, ଅହମ୍ ପ୍ରଦ୍ୟୁମ୍ନ କାମ, ମୁଁ ହେଉଛି କାମ ଦେବ ଯେ ତୋର ଶତ୍ରୁ, କାମ ତ୍ୱମ୍ ଶତ୍ରୁ, ତୋର ଶତ୍ରୁ ମୁଁ। ସେ ଜାଣିଥିଲା ଇଏ ହେଉଛି ମୋର କାମଦେବ ହେଉଛି ମୋର ଶତ୍ରୁ, ଯିଏକି ବର୍ତ୍ତମାନ ଭଗବାନ ପୁତ୍ର ରୂପରେ ଜନ୍ମ ହୋଇଛନ୍ତି, ଆଉ ସେଥିପାଇଁ ସେ ଜନ୍ମରୁ ତାଙ୍କୁ ମାରିବା ପାଇଁ ବ୍ୟବସ୍ଥା କରିଥିଲା, ଛଅ ଦିନରୁ ତାକୁ ଆଣିକି ହତ୍ୟା କରିବାକୁ ଚେଷ୍ଟା କରିଥିଲା, ସମୁଦ୍ରରେ ପକାଇ ଦେଇଥିଲା। ତ୍ୱମ୍ ମାରୟିଷ୍ୟାମି ଇତ୍ୟାଦି ବାକ୍ୟ ନୁହଁ, ଆହୁରି ବହୁତ ବାକ୍ୟ ରହିଛି, ମୁଁ ତୋତେ ମାରିବି ଏଇଭଳି ଭାବରେ ଭଗବାନ କହିବାରୁ ଅନେକ କଥା ରହିଛି, କିଛି କଥା କୁହାଯାଇଛି ଏଠି। ତେଣୁ ଏହିଭଳି ଭାବରେ ଉକ୍ତବାନ ଏହିଭଳି ଭାବରେ କହିବାରୁ ତାଙ୍କର କ୍ରୋଧ ଆସିଗଲା, କ୍ରୋଧ ଏଭଳି ଆସିଗଲା, ଆଉ ସିଏ ଆଉ ସହିପାରିଲେ ନାହିଁ, ସହିପାରିଲେ ନାହିଁ। ତେଣୁ ଆ ପରସ୍ପରକର ବର୍ଣ୍ଣନା କରାଯିବ, ଗଦା ଧରିକି ପଳାଇ ଆସିଲେ ଯୁଦ୍ଧ କରିବା ପାଇଁ, ଏକୁଟିଆ ଆସିଲେ, ଆଉ କୌଣସି ସହଚରମାନଙ୍କୁ ବା ଅନ୍ୟ କୌଣସି ସେନାପତି ବା ଅନ୍ୟମାନଙ୍କୁ ସବୁ କାହାକୁ ଆଣିଲେ ନାହିଁ। ଏମିତିକି ଜଣେ ଆଚାର୍ଯ୍ୟ କହୁଛନ୍ତି କୌଣସି କବଚ ମଧ୍ୟ ପରିଧାନ କଲେ ନାହିଁ, ସାଧାରଣତଃ ଯୋଦ୍ଧାମାନେ ଯୁଦ୍ଧ କରନ୍ତି ସେତେବେଳେ କବଚ ବହନ କରି ଯୁଦ୍ଧ କରନ୍ତି, ଏମିତିକି ଭଗବାନ ମଧ୍ୟ କବଚ ଗ୍ରହଣ କରିଥିଲେ। ଯଦି ବିଷ୍ଣୁଦେବ କହୁଛନ୍ତି ନା ଦଶମ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଭଗବାନ ସହିତ ଏଭଳି ଭଗବାନ ସହିତ ଯୁଦ୍ଧ କରୁନଥିଲେ, ଅର୍ଜୁନଙ୍କ ସହିତ ଯୁଦ୍ଧ କରୁଥିଲେ, କିନ୍ତୁ ତଥାପି ଭଗବାନ କବଚକୁ ମଧ୍ୟ ଫଟେଇ ଦେଇଥିଲେ ବୋଲି କୁହାଯାଇଛି। ଯୁଧି ତୁରଗର ଯୁଧୁମ୍ର ବିଶ୍ୱ କଚା ଲୁଭୃତ ଶ୍ରମ ବାହାରି ଏଣଙ୍କୁ ତାହାଜେ ମମ ନିଶ୍ଚିତ ସାରେ ବିବିଧ୍ୟମାନ ତ୍ୱଚି ବିଳଚ କବଚ କୃଷ୍ଣାତ୍ମା। ଏଇ ଶ୍ଳୋକଟି ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭୀଷ୍ମଦେବ ସରସଜ୍ୟାରେ ପଡ଼ିଥିଲେ, ସେହି ସମୟରେ ଭଗବାନ ଯୁଧିଷ୍ଠିର ମହାରାଜ ଏବଂ ପାଣ୍ଡବମାନଙ୍କ ସହିତ ଯାଇ ପହଞ୍ଚି ଯାଇଥିଲେ ଭୀଷ୍ମଙ୍କ ପାଖରେ। କାରଣ ଯୁଧିଷ୍ଠିର ମହାରାଜ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ସେ ତାଙ୍କର ଶୋକ ଦୂର ହେଲା ନାହିଁ। ପାଣ୍ଡବମାନେ ଯେତେବେଳେ କୌରବମାନେ ଯେତେବେଳେ ମୃତ୍ୟୁବରଣ କଲେ, ପାଣ୍ଡବମାନେ ଜୟଲାଭ କଲେ, ଯୁଧିଷ୍ଠିର ମହାରାଜ ରାଜା ହେବେ, ସମ୍ରାଟ ହେବେ ପୃଥିବୀର, କିନ୍ତୁ ସେ କହୁଥିଲେ ନା ମୁଁ ହେବି ନାହିଁ, କାହିଁକି ନା ମୁଁ ପାପର ଭାଗି ହେଲି ଆଉ ମୁଁ ସମ୍ରାଟ ହେବି ନାହିଁ, ଏଭଳି ଭାବରେ ମନା କରୁଥିଲେ। ଭଗବାନ ଯେତେ ବୁଝେଇଲେ ମଧ୍ୟ ସେ ବୁଝିଲେନି, ତାଙ୍କ ଶୋକ ଆହୁରି ଅଧିକରୁ ଅଧିକ ହେଲା। ତେଣୁ ଭଗବାନ ସବୁ ପାଣ୍ଡବମାନଙ୍କୁ ଦ୍ରୌପଦୀଙ୍କ ସହିତ ମୁନି ଋଷିମାନେ ସବୁ ଆସି ପହଞ୍ଚିଗଲେ, କେଉଁଠୁ ହସ୍ତିନାପୁରରୁ ଆସିକି କୁରୁକ୍ଷେତ୍ରକୁ ଆସିଲେ, ପୁଣିଥରେ ରଥରେ ବସିକି ସବୁ ଆସିଲେ। ଆସିକି ସେହି ସମୟରେ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭୀଷ୍ମଦେବ ଏସବୁ ସ୍ତୁତି କରୁଛନ୍ତି, ଯୁଧିଷ୍ଠିର ମହାରାଜଙ୍କ ଶୋକକୁ ଦୂର କରିଦେଲେ, ଭଗବାନ ଏତେ ଜ୍ଞାନ ଦେଲେ ମଧ୍ୟ ଅର୍ଜୁନଙ୍କର ମୋହ ଦୂର ହୋଇଗଲା, କିନ୍ତୁ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହୋଇପାରିଲା ନାହିଁ। ତେଣୁ ଯେଉଁ ଭୀଷ୍ମଦେବ ଯେତେବେଳେ ଜ୍ଞାନ ଦେଲେ, ମହାଭାରତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଏସବୁ ଯେତେବେଳେ ଜ୍ଞାନ ଦେଲେ ସେତେବେଳେ ଯୁଧିଷ୍ଠିର ମହାରାଜଙ୍କ ଶୋକ ଦୂର ହେଲା। ଶୋକ ଦୂର ହେଲା ପରେ ଭୀଷ୍ମଦେବ ଭଗବାନ ସ୍ତୁତି କରୁଛନ୍ତି, ତା ଦେହରୁ ଗୋଟେ ସ୍ତୁତି ରହିଛି, କହିଲେ ପ୍ରଭୁ ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ, ସେ ଯୁଦ୍ଧ ସମୟର ଦୃଶ୍ୟକୁ ଦେଖୁଛନ୍ତି, ଚିନ୍ତା କରୁଛନ୍ତି ଭୀଷ୍ମଦେବ, ଯଦିଓ ଭଗବାନ ଅଲଗା ଦୃଶ୍ୟରେ ଅଲଗା ବେଶରେ ରହିଛନ୍ତି, କିନ୍ତୁ ସେ ଯୁଦ୍ଧ ବେଶକୁ ଚିନ୍ତା କରୁଛନ୍ତି ଭୀଷ୍ମଦେବ। ଯୁଧି ତୁରଗରୁଜ ଯେତେବେଳେ ଯୁଦ୍ଧ ହେଉଥିଲା, ଭଗବାନ ତାଙ୍କର ସାରଥି ହେଇକି ରହିଥିଲେ, ବିଧୁମ୍ର ବିଶ୍ୱ ଯେତେବେଳେ ରଥ ଚାଲୁଥିଲା, ସବୁ ରଥର ଘୋଡ଼ାର ଇଏରେ କୁରରେ ବହୁତ ପ୍ରକାର ବାଲି ସବୁ ଉଡ଼ୁଥିଲା, ଧୂଳି ସବୁ ଉଡ଼ୁଥିଲା, ଏଭଳି ଭାବରେ କ'ଣ ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ ତାଙ୍କର ଶରୀରରେ ସବୁ ଧୂଆଁ ସବୁ ହେଇଯାଇଥିଲା, ଧୂଳି ସବୁ ପଡ଼ିଯାଇଥିଲା, ଏବଂ କଚ ଲୋଳିତ ଶ୍ରମବାଳୀ ଅଳଙ୍କୃତ ଆସେ, ଏଭଳି ଭାବରେ ଭଗବାନଙ୍କ ଅଳଙ୍କାର କ'ଣ ସମ ଆସିଗଲା, କଷ୍ଟ କରିଥିଲେ ସମ ବାହାରି ବା ସବୁ ଶରୀରରେ ଘର୍ମ ବା ଝାଳ ନିର୍ଗତ ହୋଇଯାଉଥିଲା, ମୁଖରେ ବିଶେଷ ଭାବରେ ମୁଖରେ ଝାଳ ନିର୍ଗତ ହେଉଥିଲା, ଏବଂ ଅଳଙ୍କୃତା ସେଇଟା ତାଙ୍କର ଅଳଙ୍କାର, ବହୁତ ସୁନ୍ଦର ଶୋଭା ପାଉଥିଲେ ଭଗବାନ, ଏଇ ତାଙ୍କର ଭକ୍ତ ବତ୍ସଳତା ଭଗବାନଙ୍କର ମମ ନିଶ୍ଚିତ ସରି ବିବିଧ୍ୟମାନ। ଏବଂ ସେହି ସମୟରେ ଭୀଷ୍ମଦେବ ତାଙ୍କୁ ସ୍ୱର ମାରୁଥିଲେ, ନିଶ୍ଚିତ ସରି ବହୁତ ତୀକ୍ଷ୍ଣ ସ୍ୱର ମାରୁଥିଲେ, ଏବଂ ତ୍ୱଚି ବିଳଚ କବଚ କୃଷ୍ଣା, ତାଙ୍କର ଯେଉଁ ରହିଛି କବଚ ଭେଦ କରିଯାଉଥିଲା, ଭଗବାନ କବଚ ଭେଦ କରିଯାଉଥିଲା, ଏବଂ ଭଗବାନ ଶରୀରରୁ ଅକ୍ଷୟ ଇଏ ରକ୍ତ ବାହାରୁଥିଲା, ଯଦିଓ ଭଗବାନ ଶରୀରରେ କୌଣସି ରକ୍ତ ନାହିଁ। ଏ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କହନ୍ତି, ଭୀଷ୍ମଦେବ ଯେତେବେଳେ ଭଗବାନଙ୍କୁ ସ୍ୱର ମାରୁଥିଲେ, ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା, ଭଗବାନ କିଭଳି ଲାଗୁଥିଲା, କିଭଳି ଲାଗୁଥିଲା? ଯେତେବେଳେ ଆମେ ଭଗବାନଙ୍କୁ ଫୁଲ ପକାଉଛେ ଯେଭଳି ଲାଗେ, ଭଗବାନ ସେଇଭଳି ଲାଗୁଥିଲା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ସମ୍ବର ଯେଉଁ ଆସିବ କୌଣସି କବଚ ମଧ୍ୟ ପରିଧାନ କରିବ ନାହିଁ, ଯୁଦ୍ଧ କରିବ। ଛୋଟ ପିଲାଟା ସହିତ କ'ଣ ଏସବୁ କରିବି ବୋଲି କହିକିରି ଆସିକି ଯୁଦ୍ଧ କରିବ? ସାତ ବର୍ଷର ବାଳକ ଇଏ ଯୁବକ ହେଇଯାଇଛନ୍ତି, ଯୁବକ ଭଳି ଦେଖାଯାଉଛନ୍ତି, କିନ୍ତୁ ସାତ ବର୍ଷ ବେଶୀ ବୟସ ନାହିଁ। ତେଣୁ ସେ ଆସିଛନ୍ତି, ଯୁଦ୍ଧ କରିବେ ଏବଂ ଯୁଦ୍ଧରେ ନିହତ ହେବେ, ସମ୍ବରାସର ହତ ହେବେ। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ କହିବା, ଅନୁରୋଧ କରିବା ଅର୍ଜୁନ ପ୍ରଭୁକୁ ଯେ ଗୋଟେ ମହାମନ୍ତ୍ରୀଟି କୀର୍ତ୍ତନ କରିବେ। ଆସନ୍ତାକାଲିଠାରୁ ଆମର ଆମେ ପ୍ରଭୁ କହିବା କଥା, ଆମ କଥାକୁ ବିଶ୍ରାମ ଦେବା।
କୃଷ୍ଣ କୃଷ୍ଣ।